namaste, chaitana tandrai.
Hare Krishna. Vasta Bhakta Sajan Bandar, Mata Bandar. Aji Pavitra Amaraki Ekadasi Tithi. Amarmane Bhagavan Pranam Kirtan Kale, Anek Bhajan Kirtan Gaan Kale. Evo Amara Prabhu Najana Prabhu Anurup Kartule Ekke Vrindavan Braja Prem Disakit Paya Kain. I am a man.
ये होची कुसुमा करा बा बसंत ऋतु ए ऋतु रे ए ऋतु होची भगवान करा तो विभूति बा अत्यंत प्रिय हम परिवार तो भगवान मार्ग मध्य आ परे तंगर भास देसंदी जाओ ए पवित्र तिथि रे ये एकादशी तिथि आज हमें एकादशी उपवास कहले भगवान कर निकट रे वास करते उपवास उपवास रा अर्थ साधारणतः भगवंती जे हमें खाद्य न खाई रहिबाटा उपवास किंतु उपवास रे मते आउ के अर्थ अछि उप अर्थ निकट वास माने रहिबा तनो उपवास करे हम गोटे सुजग मिलि छि हम भगवान के निकट रे वास करते भगवान तर कथा कहि भगवान स्वयं तनो भगवान कर कथा हम बहुत जना नै भगवान पाखरी वास करतबा रहु छि तनो से भगवान कर आज को 529 वर्ष तले से भगवान जेकि आसन्ति प्रतियुग रे अनुसमानकर जीवमानकर कल्याण करया पई तनो से चिंता करसंति जे अनार्पित चरिम चिरा करुणयावतिन कलौ समर्पयितुम उन्नत जुरसान सु भक्ति सियम हरि पुरण सुंदर द्विती कदम संगीत सदा हृदय कंदरे स्मृतु भाव सचिनंदम भगवान 5000 वर्ष तले आसी भगवत गीता रे अर्जुन को ज्ञान प्रदान कले एवं श्रीमद् भागवतम रे उद्धव को आवरी उन्नत ज्ञान प्रदान कर सकी प्रभुपाद महाराज कहती जे भगवत गीता होची हाई स्कूल स्टडी एवं भागवतम ग्रेजुएशन स्टडी किंतु तथापि तार ऊपर अच्छी ना शिक्षा ग्रेजुएशन पर कम सही होले की आवरी अच्छी पोस्ट ग्रेजुएशन तुम से पोस्ट ग्रेजुएशन क्या किए देवे भगवान चिंता कर संधि उसने कही देली कथा मनमना भव मद भक्तो मद जाति मन नमस्कारो महाविवस्य सत्यं ते प्रतिजानि प्रियोसने ए श्लोकटि दुईतर भगवान कहि संधि भगवत गीता नवम अध्याय 34 श्लोक रे अंतिम श्लोक रे कोसन से कथा जे मते चिंता कर मन रे मते चिंता कर मोर भक्त हो मते जालम कर मोर पूजा कर एवं मते मां नमस्कारो मते प्रणाम कर नमस्कार कर ताले मां एव एसजी निश्चित है मो पाको आसीओ जुक्ते एव आत्मा मत परायण जे तमे मोर परायण हे जे सब तुम मोर सति जुक्त हे छ तनो से ई कथा को पुणे 18 अध्याय रे मध्य तको आउ थरे कहसति जे प्रतिज्ञा करी कहसति प्रतिज्ञा ने पियोसिने तमे मोर अति प्रिय जे प्रिय लोक पाखरे हमें ताको केमती प्रिय रो मंगल हो असे ते हम पहुचे हम निजर लोक हम निजर परिवार लोक तापे हम चिंता कर जे केमती ताकर मंगल हो हम अन्य परिवार विषय के चिंता कर नै किंतु निजर परिवार विषय बहुत चिंता कर छे तनो भगवान जे समस्त मति समान किंतु तथापि ताकर जो माने प्रिय जे भजन दुमान भक्त्या मैते तेज प्राप्य हम समहं सर्वभूतेषु भगवान जे समस्त मति समान किंतु जो माने भगवान कर अनन्य भाव भजन करति भगवान मध्य तांकु केवल भूलि पारति नै तांकर केमेति मंगल हो सके ता से चिंता करति तिनो भगवान कहसंति मन मन मते मन मने मते चिंता कर मोर भक्त हो मते पूजा कर मोर मते नमस्कार कर अंत पक्षे मते नमस्कार कर इतिक रे तमे मौका पा आसीबो किंतु ए कथा खाली कथा रे कहिले अर्जुन को केवल कथा रे कहिले केमिति मन चिंता करिवा केमिति हम भगवान रो भक्त होवा केमिति हम भगवान कर आराधना करिवा କେମିତି ଆମେ ଭଗବାନ ପ୍ରଣାମ କରିବା, ଖାଲି ଆମେ କଥା କହିଦେଉଛେ ରାତି ଡାକି ନିଜ ଜୀବନରେ ଆଚରଣ କଲେ କି ଭଗବାନ, କାରଣ ସିଏ ହେଉଛନ୍ତି ଭଗବାନ, ଭକ୍ତର ପୋଜିସନ ଭକ୍ତର ଯୋଉ ସ୍ଥିତିକୁ ସେ ଆସିପାରିବେ ନାହିଁ। ଭଗବାନ ହେଉଛନ୍ତି ସେ ପୂଜ୍ୟ, ସେ ହେଉଛି ସେବ୍ୟ, କିନ୍ତୁ ଯିଏ ପୂଜା କରିବେ ପୂଜାରିଣୀ ବା ପୂଜାରୀ ବା ସେବକ ତାର ସ୍ଥାନ କେମିତି ସିନେ ଭଗବାନ। ତେଣୁ ଭଗବାନ ଚିନ୍ତା କରୁଛନ୍ତି ଯେ ବହୁ କାଳ ଧରି ଅନର୍ପିତ ଚରିମ ଚିରା, ଅନର୍ପିତ ଯୋଉଟା ଅର୍ପିତ ହେଇନଥିଲା, ଚରିମ ଚିରା କାଲି ଆମର ଆଦିପୁରୁଷ କହୁଥିଲେ ହଜାର ବର୍ଷ ହଜାରେ ଦିବ୍ୟ ଯୁଗ ହେଲେ ଗୋଟେ ବ୍ରହ୍ମାଙ୍କର ଗୋଟେ ଦିନ ଶେଷ ହେଉଛି, ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯ୍ୟ ବ୍ରାହ୍ମଣ ବିଧୁ, ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି କେତେ 432 କୋଟି ବର୍ଷ, ହଜାର ଦିବ୍ୟ ଯୁଗ। ତେଣୁ ଏହି ହଜାର ଦିବ୍ୟ ଯୁଗରେ 999 ଏକ ମିଶିଲେ କେତେ ହଜାର, ତେଣୁ ହଜାରରୁ ଏକ ମାଇନସ୍ କଲେ କେତେ ହବ 999। 999 ଯୁଗରେ ସତ୍ୟଯୁଗ ବା ତ୍ରେତାଯୁଗ ବା ଦ୍ୱାପର ଯୁଗ ବା କଳିଯୁଗ ଯେଉଁ ସମୟରେ ଏ ଯେଉଁ ଭଗବାନଙ୍କର ପ୍ରେମ ପ୍ରଦାନ କରାଯାଇନଥିଲା, ଅନର୍ପିତ ଚରିମ ଚିରା ଚିରକାଳ ଧରି ପ୍ରଦାନ କରାଯାଇନଥିଲା, ସେଇ ଭଗବତ ପ୍ରେମକୁ ଭଗବାନ ପ୍ରଦାନ କରିବା ପାଇଁ ଆସୁଛନ୍ତି। ଅନର୍ପିତ ଚରିମ ଚିରା କରୁଣ ଏହା ପ୍ରତିଦିନ କଳୁ, ଏଇ ଯେଉଁ କଳିଯୁଗ ଇଏ ହେଉଛି ଧନ୍ୟ କଳି, ଏ କଳି ସବୁ ସମୟରେ ସବୁ ଯୁଗରେ ଆସେନି, ହଜାର ଦ୍ୱିତୀୟ ଯୁଗରେ ଗୋଟିଏ କଳିଯୁଗ ଆସେ। ସେ କଳିଯୁଗ କେବେ ଆସେ ନା ସପ୍ତମଙ୍କର 28ତମ ଦ୍ୱାପର ପରେ ଯେଉଁ କଳି ଆସେ ସେ ହେଉଛି ଦିବ୍ୟ ବା ସେ ହେଉଛି ଧନ୍ୟ କଳି। ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ସ୍ୱୟଂଭୁବ ସ୍ୱରୁଚିଷ ଉତ୍ତମ ତାମସ ତାପରେ କିଏ ଏଇଭଳି ଭାବରେ ଏ ହେଉଛି ବର୍ତ୍ତମାନ ଆମର ସପ୍ତମ ମନୁଥର ଚାଲିଛି। ସପ୍ତମ ମନୁଥର ହେଉଛନ୍ତି କିଏ, ସପ୍ତମ ମନୁ ହେଉଛନ୍ତି ବୈବସ୍ୱତ ମନୁ। ତେଣୁ ସେଇ ସପ୍ତମ ମନୁଙ୍କର ପ୍ରତି ମନୁଙ୍କର 71ଟି ଦିବ୍ୟ ଯୁଗ ରହିଛି, ତେଣୁ 27ଟି ଦିବ୍ୟ ଯୁଗ ପରେ ଯେଉଁ 28ତମ ଦିବ୍ୟ ଯୁଗ ଆସେ ସେଇ ଦିବ୍ୟ ଯୁଗରେ କଳିଯୁଗରେ ଭଗବାନ ଆସନ୍ତି, ଚୈତନ୍ୟ ମହାପ୍ରଭୁରେ ଆସନ୍ତି। ତେଣୁ ସେ କହୁଛନ୍ତି କରୁଣୟା ଅବତୀର୍ଣ୍ଣ କଳୁ, ଏହି କଳିରେ ସବୁ କଳିରେ ଭଗବାନ ଆସନ୍ତି ନାହିଁ, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ତ୍ରିଯୁଗ। ଯଦିଓ ଭଗବାନ ହେଉଛନ୍ତି ଚତୁର୍ଯୁଗ, ସବୁ ଯୁଗରେ ଆସନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନୀ ଭବତି ଭାରତ ଅଭ୍ୟୁତ୍ଥାନ ଧର୍ମସ୍ୟ ତଦାତ୍ମାନଂ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚତୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି। ଯୁଗେ ଯୁଗେ ପ୍ରତି ଯୁଗରେ ଭଗବାନ ଆସନ୍ତି, ସେ ହେଉଛନ୍ତି ଭଗବାନଙ୍କ ଯୁଗବତା, କିନ୍ତୁ ଭଗବାନଙ୍କୁ ମଧ୍ୟ ତ୍ରିଯୁଗ ବୋଲି କୁହାଯାଉଛି, ଚତୁର୍ଯୁଗ ବୋଲି କୁହାଯାଉନି। କାହିଁକି କୁହାଯାଉଛି ନା ଭଗବାନ ଯେଉଁ ଅନ୍ୟ ଯୁଗମାନଙ୍କରେ ସତ୍ୟ ତ୍ରେତୟା ଦ୍ୱାପରରେ ଯେଭଳି ଭାବରେ ଲୀଳାବତାର କରନ୍ତି ସେଭଳି ଭାବରେ କଳିଯୁଗରେ ଭଗବାନଙ୍କ ଲୀଳାବତାର ନାହିଁ, ଭଗବାନ ଛନ୍ନ ଅବତାରରେ ଆସନ୍ତି। ସେଥିପାଇଁ କୁହାଯାଉଛି ଛନ୍ନ କଳୌଚତ ଅବଭାସ ତ୍ରିଯୁଗୋ ତା ସତ୍ୱମ, ଭଗବାନ ତ୍ରିଯୁଗ କୁହାଯାଏ, କାରଣ ଭଗବାନ ଯଦିଓ ଆସୁଛନ୍ତି କିନ୍ତୁ ଭକ୍ତ ରୂପରେ ଆସୁଛନ୍ତି, ଭକ୍ତ ଅବତାରରେ। ସେଥିପାଇଁ ଆଜି କେତେ ଜଣ ଜାଣୁଛନ୍ତି ଚୈତନ୍ୟ ମହାପ୍ରଭୁ ସବୁ ସ୍ୱୟଂ ଭଗବାନ ବୋଲି, ଆମେ ଯେତେବେଳେ ପାଠ ପଢ଼ୁଥିଲେ ଆପଣଙ୍କ ମନେ ଥିବ ସ୍କୁଲରେ ଯେଉଁ ଇତିହାସ ପଢା ହଉଥିଲା, ଇଏ ଯେଉଁ କୁହାଯାଉଛି ଇଏ ହେଉଛି କ'ଣ, ଇଏ ହେଉଛି ଭକ୍ତଙ୍କର ଆନ୍ଦୋଳନ ବୋଲି କୁହାଯାଉଛି। ଏଇ ଓଡ଼ିଶାରେ ଯେଉଁ ହେଇଥିଲା ପଞ୍ଚସଖା, ଏ ଯେଉଁ ସମୟ ବଳରାମ ଦାସ ଅଚ୍ୟୁତ ଦାସ ଏସବୁ ଯେଉଁ କୁହାଯାଉଛି ତାଙ୍କ ଭିତରେ ସେଇମାନଙ୍କ ଭିତରେ ଚୈତନ୍ୟ ମହାପ୍ରଭୁ ମଧ୍ୟ ନେଉଛନ୍ତି, ଯେ ସ୍ୱୟଂ ଭଗବାନ ତାକୁ କିଏ ଜାଣିବେ, ଜାଣିପାରିବେ ନାହିଁ, କାରଣ ସେ ଛନ୍ନ ଅବତାରରେ ଆସୁଛନ୍ତି। ଏମିତି ତ ଭଗବାନଙ୍କୁ ଜାଣିବାଟା ସମ୍ଭବ ନୁହଁ, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତ୍ ସିଦ୍ଧେ ଯତଦାମ ସିଦ୍ଧାନାମ କଶ୍ଚିତ୍ ମାମ ବ୍ୟତୀତ ତତ୍ତ, ହଜାର ହଜାର ମନୁଷ୍ୟମାନଙ୍କ ଭିତରେ ଖୁବ୍ କ୍ୱଚିତ୍ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି। ତାମାନେ ଆମେ କହିବା ଅଧିକାଂଶ ଲୋକ ପଶୁ ଭଳି ଜୀବନଯାପନ କରୁଛନ୍ତି, କିନ୍ତୁ ଯେଉଁମାନେ କିଛି ସିଦ୍ଧି ଲାଭ କରିବା ପାଇଁ ଚାହୁଁଛନ୍ତି, କିଏ କର୍ମରେ ସିଦ୍ଧି ଲାଭ କରୁଛି, କିଏ ଜ୍ଞାନରେ ସିଦ୍ଧି ଲାଭ କରୁଛି, କିଏ ଯୋଗରେ ସିଦ୍ଧି ଲାଭ କରୁଛି, କିଏ ଭକ୍ତିରେ ମଧ୍ୟ ସିଦ୍ଧି ଲାଭ କରୁଛନ୍ତି, ତେଣୁ ସମସ୍ତ ସିଦ୍ଧମାନେ ମଧ୍ୟ ଭଗବାନଙ୍କୁ ଠିକ ଭାବରେ ଜାଣିପାରୁନାହାନ୍ତି, ତତ୍ତ୍ୱରେ ଜାଣିପାରୁନାହାନ୍ତି। ତେଣୁ ଭଗବାନ କହୁଛନ୍ତି ଯତତାମପି ସିଦ୍ଧାନାମ କଶ୍ଚିନ୍ ମାନ ବ୍ୟତି ତର୍କତା। ଏଇଭଳି ଭାବରେ ହଜାର ହଜାର ସିଦ୍ଧମାନଙ୍କ ଭିତରେ ଯେଉଁମାନେ ସିଦ୍ଧ ପାଇଲେ, ଯୋଉ ଅଷ୍ଟାଙ୍ଗ ଯୋଗ ସିଦ୍ଧି ଯେଉଁମାନେ ପ୍ରାପ୍ତ ହେଇଛନ୍ତି, ମଣିମା ଲଗିମା ଇତ୍ୟାଦି, ସେ କିଛି କିଛି ଯଦି ଚଟଚମକ ଦେଖେଇଦେଲେ ତାଙ୍କୁ ଲୋକମାନେ ଭାବୁଛନ୍ତି ହେଉଛନ୍ତି ଭଗବାନ ବୋଲି। କିନ୍ତୁ ସେମାନେ ଭଗବାନ କ'ଣ ହେବେ, ସେମାନେ ଭଗବାନଙ୍କୁ ଜାଣିପାରୁନାହାନ୍ତି। ଯତଦାମ ସିଦ୍ଧାନା କଶ୍ଚିନ୍ ମାନ ବ୍ୟତି ତତ୍ତ୍ୱତା, ଖୁବ କ୍ୱଚିତ ଲୋକ ମଧ୍ୟ ତତ୍ତ୍ୱରେ ଜାଣନ୍ତି ଭଗବାନ ଅର୍ଜୁନ କହୁଛନ୍ତି ଦେଖା। ତେଣୁ ଭଗବାନ ଯେତେବେଳେ ନିଜେ ଡିକ୍ଲେୟାର କରୁଛନ୍ତି ମୁଁ ହେଉଛି ଭଗବାନ, ମତା ପରତର ନାନ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ, ମୋ ଠାରୁ ଆଉ ଉନ୍ନତ ସତ୍ୟ କିଛି ନାହିଁ, ମୁଁ ହେଉଛି ଭଗବାନ ବୋଲି ସେ ନିଜେ ଘୋଷଣା କଲେ ମଧ୍ୟ ଲୋକମାନେ ତାଙ୍କୁ ଭଗବାନ ବୋଲି ଗ୍ରହଣ କରୁନାହାନ୍ତି। ଆଉ ଯେତେବେଳେ ଭଗବାନ ଛନ୍ଦ ବିଷୟରେ ଆସୁଛନ୍ତି, ଛନ୍ନ ଅବତାରରେ ଆସୁଛନ୍ତି, ଭକ୍ତ ଅବତାରରେ ଆସୁଛନ୍ତି, ଭଗବାନଙ୍କୁ ପ୍ରଣାମ କରୁଛନ୍ତି, ଗଢ଼ି ଯାଉଛନ୍ତି, ଯୋଉ ପ୍ରଭୁ କହିଲେ ସୁନା ପର୍ବତ ଯେତେ ଧୂଳାଏ ଲୁଟାଏ, ଧୂଳରେ ଯେମିତି ଗୋଟେ ସୁନାର ପର୍ବତ ଲୁଟି ଯାଉଛି, ସେଭଳି ଭାବରେ ନିତ୍ୟାନନ୍ଦ ପ୍ରଭୁ ହା ଗୌରାଙ୍ଗ ବୋଲି କହିକି ଭଗବାନଙ୍କର ଆରାଧନା କରୁଛନ୍ତି। ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି ଭକ୍ତ ଅବତାରରେ କେମିତି ଭଗବାନ ଭକ୍ତି କରାଯିବ ସେଟାକୁ ନିଜେ ଶିକ୍ଷା ଦେଉଛନ୍ତି, କେବଳ କଥାରେ କହୁନାହାନ୍ତି, ନିଜେ ଆଚରଣ କରୁଛନ୍ତି, ହାତ ଟେକି ଦେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହାତ ଟେକି ଦେଉଛନ୍ତି ସରେଣ୍ଡର। ଆପଣମାନେ ଦେଖିବେ ଦେଖିବେ ଯେତେବେଳେ ଯୋଉ 144 ଧାରା ଜାରି ହେଇଥିବ ଗୋଟେ ଜାଗାରେ, ଦୁଇ ଜଣରୁ ଅଧିକ ଲୋକ ନା ତିନି ଜଣରୁ ଅଧିକ ଲୋକ ରହିପାରିବେନି, ଯଦି ରହିବେ ତାହେଲେ ସାଙ୍ଗେ ସାଙ୍ଗେ ତାକୁ ଗୁଳି କରିଦିଆଯିବ। କିନ୍ତୁ ସେମାନେ ଯଦି ଆସିବେନି କୌଣସି କାରଣରୁ, ଯଦି ପୋଲିସ ଆସିଲେ ସାଙ୍ଗେ ସାଙ୍ଗେ ହାତ ଟେକିଦେବେ, ଦେ ୱି ସରେଣ୍ଡର, ଆମେ ଆପଣଙ୍କ ପାଖରେ ଶରଣ ନେଉଛୁ, ତେଣୁ ସେମାନେ ରକ୍ଷା ପାଇଯିବେ। ତେଣୁ ସେହିଭଳି ଭାବରେ ଆମେ ହାତ ଟେକିଛୁ, ମହାପ୍ରଭୁ ଆମକୁ ଶିକ୍ଷା ଦେଉଛନ୍ତି କେମିତି ଭଗବାନ ପାଖରେ ଶରଣ ନେବାକୁ ପଡ଼ିବ, ନିଜେ ହାତ ଟେକି ଦେଉଛନ୍ତି। ଧର ଆମେ ଯୋଉ ପ୍ରାର୍ଥନା ଯୋଉ ପ୍ରଥମ ସଙ୍ଗୀତ ଗାନ କଲେ ଯେ ଭଗବାନ ଯୋଉ ରହିଛନ୍ତି ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ପାର୍ଷଦ ସୂର୍ଯ୍ୟଧାମ ସହ ଅବତରୀ, ନିଜେ ଏକୁଟି ଆସୁନାହାନ୍ତି, ତାଙ୍କ ପାର୍ଷଦ ମାନଙ୍କ ସହିତ ଆସୁଛନ୍ତି, ନିତ୍ୟାନନ୍ଦ ପ୍ରଭୁ, ଅଦ୍ୱୈତ ପ୍ରଭୁ, ଗଦାଧର ପଣ୍ଡିତ, ଶ୍ରୀବାସ ପ୍ରଭୁ, ଏମିତି ଅନ୍ୟାନ୍ୟ ସବୁ ପାର୍ଷଦ ମାନେ ସବୁ ରହିଛନ୍ତି, ସ୍ୱରୂପ ଦାମୋଦର ରାୟ, ରାମାନନ୍ଦ ଇତ୍ୟାଦି, ସେମାନଙ୍କ ସହିତ ଭଗବାନ ଆସୁଛନ୍ତି ସ୍ୱପାର୍ଷଦ ସଦାମ ସହ ଅବତାରୀ। ଅତ୍ୟନ୍ତ ଦୁର୍ଲଭ ପ୍ରେମ କରିବାର ଦାନ, ଏ ପ୍ରେମ ଯୋଉ ବ୍ରହ୍ମାଙ୍କୁ ମଧ୍ୟ ମିଳୁନି, ବ୍ରହ୍ମାର ଦୁର୍ଲଭ ପ୍ରେମ ସଭାକାର ଯାଇଛି, ସମସ୍ତଙ୍କୁ ଭଗବାନ ଯାଚୁଛନ୍ତି, ଏ ଭଗବାନଙ୍କର ମହାବଦାନ୍ୟ ଅବତାର। କେମିତି ଭଗବାନ ପ୍ରଦାନ କରୁଛନ୍ତି, ପ୍ରେମ ପ୍ରଦାନ କରୁଛନ୍ତି ନା, ଏ ଭଗବାନଙ୍କ କୃପା ନାମ ମାଧ୍ୟମରେ, ଏ ଭଗବାନଙ୍କ ନାମ ମାଧ୍ୟମରେ ଭଗବତ ପ୍ରେମ ପ୍ରଦାନ କରୁଛନ୍ତି, ପାଇବେ ପରମାପ୍ରୀତି ଆନନ୍ଦ ଅପାର। ଆପଣ ଯଦି ଭଗବାନଙ୍କ ନାମର ଆଶ୍ରୟ ନେବେ ତାହେଲେ ଅନେକ ଅନେକ ଆନନ୍ଦ ଆପଣ ପ୍ରାପ୍ତ ହେବେ, କାରଣ ଏ ନାମର ଏଇ କଳିଯୁଗରେ, କାଲି ପ୍ରଭୁ କହୁଥିଲେ କଳିଯୁଗରେ ଭଗବାନଙ୍କ ନାମର ମହାତ୍ମ୍ୟ ରହିଛି। ଆମ ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେଉଁ ଅନ୍ୟ ଯେଉଁ ବିଭିନ୍ନ ଯେଉଁ ପ୍ରୋସେସ୍ ଥିଲା ବା ପନ୍ଥା ଥିଲା, ଯେମିତି ସତ୍ୟଯୁଗରେ ଭଗବାନଙ୍କର ଧ୍ୟାନ କରୁଥିଲେ, ଚେତା ଯୁଗରେ ଭଗବାନଙ୍କର ଯଜ୍ଞ କରୁଥିଲେ, ଦ୍ୱାପର ଯୁଗରେ ଭଗବାନଙ୍କ ପରିଚର୍ଯ୍ୟା କରୁଥିଲେ, ବର୍ତ୍ତମାନ ଯଦି ଆମେ ସେଇଟା କରିବା କ'ଣ ହବ, ସେଇଟା ନା ଇଏ ହେଉଛି ଆଉଟ୍ ଡେଟେଡ଼୍ ମେଡ଼ିସିନ୍। ଆମ ସେ ରାଧାକୃଷ୍ଣ ସେ ମ୍ୟାରେଜ୍ କରନ୍ତି ଆଉଟ୍ ଡେଟେଡ଼୍ ମେଡ଼ିସିନ୍, ଆପଣ ଯଦି ରୋଗ ହେଇଛି ଯଦି ଔଷଧ ଆଣିବେ ଆପଣ ଦେଖୁଛନ୍ତି ତାର ଏକ୍ସପାଇରି ସରିଯାଇଛି କି ନା ଅଛି, ଯଦି ଏକ୍ସପାଇରି ସରିଯାଇଛି ତାହେଲେ ଆପଣ ସେ ଔଷଧ ନେବେନି, ଯଦିଓ ସେ ଡାକ୍ତର ପ୍ରେସ୍କ୍ରିପ୍ସନ୍ କରିଥିବ। ତେଣୁ ସେଇଭଳି ଆମେ ଯଦିଓ ଭଗବାନ ଧ୍ୟାନ ମାଧ୍ୟମରେ ପ୍ରାପ୍ତ ହେଇପାରନ୍ତି ବା ଯୋଗ ମାଧ୍ୟମରେ ପ୍ରାପ୍ତ ହେଇପାରନ୍ତି ବା ଯଜ୍ଞ ମାଧ୍ୟମରେ ପ୍ରାପ୍ତ ହେଇପାରନ୍ତି, କିନ୍ତୁ କଳିଯୁଗରେ ହରେ ନାମ ହରେ ନାମ ହରେ ନାମ ଏକ କେବଳ ଚଳକୁ ନାସ୍ତେଇବ 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 ଗତି, ଅନ୍ୟ କୌଣସି ଉପାୟ ନାହିଁ, କେବଳ ନାମ, ଅନ୍ୟ ଯେଉଁ ଉପାୟ ସବୁ ଥିଲା ସେ ହେଉଛି ଆଉଟ୍ ଡେଟେଡ଼୍ ମେଡ଼ିସିନ୍, ତାର ଏକ୍ସପାୟର ହେଇଯାଇଛି ମେଡ଼ିସିନ୍, ପିରିୟଡ଼ ସରିଯାଇଛି। ତେଣୁ ଭଗବାନ ସେ ଏଇ କୃପା କରିକି ଆସୁଛନ୍ତି ମାନବ ଯୋଉ କଳିଯୁଗରେ ଆମର ସବୁ ପ୍ରକାର ଅସୁବିଧା ରହିଛି, ପ୍ରାୟଣାଳ ପାଉଶ ସଭ୍ୟ କଳାବସ୍ମିନ ଯୁଗେ ଜନା ମନ୍ଦା ସମ୍ବନ୍ଧ ମଧ୍ୟ ଯୋଉ ମନ୍ଦ ଭାଗ୍ୟ ହିଁ ପତ୍ରତା, କଳିଯୁଗରେ କେତେ ଅସୁବିଧା ଆମର ରହିଛି, ପ୍ରଭୁ କାଲି କହୁଥିଲେ ସତ୍ୟଯୁଗରେ ଯେଉଁ ଲୋକମାନଙ୍କର ବୟସ ଥିଲା କେତେ ଲକ୍ଷେ ବର୍ଷ ଥିଲା, ଏବଂ ସେତେବେଳେ ସତ୍ୟଯୁଗରେ ଧର୍ମର ଚାରି ପାଦ ସୁରକ୍ଷିତ ଥିଲା, ତପସ୍ୟା ଶୌଚ ଦୟା ସତ୍ୟ, ଇଏ ହେଉଛି ଧର୍ମର ଚାରି ପାଦ। ଧର୍ମର ଚାରିପାଦ ଥିବା ସତ୍ତ୍ୱେ ଏବଂ ଭଗବାନ ମନୁଷ୍ୟମାନଙ୍କର ଆୟୁଷ ଲକ୍ଷେ ବର୍ଷ ଥିବା ସତ୍ତ୍ୱେ ତଥାପି ସେମାନେ ଯେଉଁ ଶୁଦ୍ଧ ପ୍ରେମ ପ୍ରାପ୍ତ ହେଇପାରୁନଥିଲେ, କୃଷ୍ଣ ପ୍ରେମ ପ୍ରାପ୍ତ ହେଇପାରୁନଥିଲେ। କାରଣ ଏଇଟା ଯିଏ କୃଷ୍ଣ ପ୍ରେମ ଯାହା ପାଖରେ ଅଛି ସେ ଯଦି ପ୍ରଦାନ ନ କରିବେ ତାହେଲେ ଆମେ କେମିତି ପ୍ରେମ ପ୍ରାପ୍ତ ହେବା। ତେଣୁ ସତ୍ୟଯୁଗରେ ଯେଉଁ କୁହାଯାଉଛି ଯେ ସେ ଯେଉଁଭଳି ଭାବରେ ସୁବିଧା ଥିଲା ତେତା ଯୁଗରେ ଆସ୍ତେ ଆସ୍ତେ ସବୁ କମି କମିକା ଯାଉଛି, ଦଶଭାଗ ଭାଗ ଲେଖା କମିଯାଉଛି, ଦଶଭାଗ ଲେଖା କମିଯାଉଛି, ଲକ୍ଷରୁ ହେଇଗଲା ଦଶ ହଜାର ବର୍ଷ, ଦଶ ହଜାର ବର୍ଷରୁ ହେଇଗଲା ହଜାର ବର୍ଷ, ହଜାର ବର୍ଷରୁ ବର୍ତ୍ତମାନ ହେଇଛି ଶହେ ବର୍ଷ, ମାନେ ସବୁ କିଛି ଦଶରୁ ଦଶ ଭାଗ ଲେଖା କମିଯାଉଛି। କିନ୍ତୁ କଳି ଯୁଗରେ ଏତେ ଅସୁବିଧା ରହିଛି, ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବଶ୍ରୀ ଯୁଗେ ଯୁଗ ନା, ପ୍ରାୟ ଲୋକମାନଙ୍କର ଆୟୁଷ କମ। କିନ୍ତୁ ଯଦି କହିବା କେତେ ଜଣ ଲୋକ ଅଛନ୍ତି ତାଙ୍କର ଆୟୁଷ ବହୁତ ଅଛି ଅଧିକା ଅଛି ତାହେଲେ ଅସୁବିଧା ନାହିଁ, ନା ଅସୁବିଧା ଆହୁରି ଅଛି। କ'ଣ ନା ମନ୍ଦା, ସେମାନେ ଏଇ ଭଗବତ ଭକ୍ତି ବା ଭଗବତ ପରାୟଣ ସେମାନେ ହେଉନାହାନ୍ତି, ଅଳସ୍ୟ ସେମାନଙ୍କୁ ରହିଛି, ଅଳସ ଏଇ ଧର୍ମ ମାର୍ଗରେ ସେମାନେ ଅଳସ୍ୟ ରହିଛି। ଅନ୍ୟ ମାର୍ଗରେ ବହୁତ ସେମାନେ ସଜାଗ ରହିପାରନ୍ତି, କିନ୍ତୁ ଧର୍ମ ସମ୍ବନ୍ଧୀୟ କଥା ହେଲେ ଖୁବ୍ କ୍ୱଚିତ ଲୋକ, କେତେ ଜଣ ଲୋକ ଧର୍ମ ବିଷୟରେ ଚର୍ଚ୍ଚା କରୁଛନ୍ତି। ସହର ଯଦି ଦେଖିବା ଆମ ଭୁବନେଶ୍ୱର ସହରରେ କେତେ ଲକ୍ଷ ଲୋକ ଅଛନ୍ତି, ଦଶ ଲକ୍ଷ ଲୋକ ଅଛନ୍ତି, ଦଶ ଲକ୍ଷ ଲୋକରୁ କେତେ ଜଣ ଧର୍ମ ବିଷୟରେ ଆଲୋଚନା କରୁଛନ୍ତି। ଭଗବାନ କହୁଛନ୍ତି ଭାଗବତ ଦଶମ ଶ୍ରେଣୀ ଚଉରାଶ ଅଧ୍ୟାୟରେ ଯେ ଯଶାତ୍ମ ବୁଦ୍ଧି ପୁନଃପେ ତ୍ରିଧାତ କେ ସୁଧି କଳତ୍ରାଦିଷୁ ଭୌମ୍ୟ ଯଦି ଯତୀର୍ଥ ବୁଦ୍ଧି ଶରୀରେ ନ କରିଛି ଜଣେଷୁ ଅଭିଜ୍ଞେଷୁ ସହେବ ଗୋକର। ସାଧାରଣତଃ ଦଶ ଲକ୍ଷ ଲୋକମାନଙ୍କୁ ଆମେ କହିବା ଶତକଡ଼ା ଅନେଶ୍ୱତ ଭାଗ ହେଲେ କେତେ ହେଉଛି ସେବା କରନ୍ତୁ, ସେତିକି ଲୋକ ସେମାନେ ନିଜକୁ ଶରୀରକୁ ଭାବନ୍ତୁ ସେମାନେ ହେଉଛନ୍ତି ଆତ୍ମା। ଯଶାତ୍ମ ବୁଦ୍ଧି ପୁନଃପେ ତ୍ରିଧାତ କେ, ଏ ଶରୀରଟା ହେଉଛି ଗୋଟେ କୁଣ ପାଗ, ଗୋଟେ ମାନେ କଭରିଂ, ଗୋଟେ ବ୍ୟାଗ ଭଳି, ତିନୋଟି ଧାତୁରେ ଶରୀର ତିଆରି। କ'ଣ କ'ଣ କପ ବାତ ଏବଂ ପିତ, ଏଇ ତିନୋଟି ଧାତୁରେ ଶରୀରଟି ତିଆରି। କିନ୍ତୁ ସେମାନେ ଭାବୁଛନ୍ତି ଆମେ ହେଉଛେ ଏ ଶରୀର, ଏବଂ ଯେଉଁମାନେ ଆଉ ଟିକେ ଉନ୍ନତ ସ୍ତର ଅଛନ୍ତି ସେମାନେ ଭାବୁଛନ୍ତି କଳତ୍ରାଦିଷୁ ଯଦି ଖାଲି ନିଜ ଶରୀର ବିଷୟରେ ଚିନ୍ତା ନ କରି ତାଙ୍କର ସ୍ତ୍ରୀ ପିଲାମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଏବଂ ତାଙ୍କଠାରୁ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଭୌମ୍ୟ ଇଜ୍ଜତି, ସେମାନେ କହୁଛନ୍ତି ଆମେ ଯେଉଁ ଭୂମିରେ ବା ଯେଉଁ ଯେଉଁ ସ୍ଥାନରେ ଜନ୍ମ ନେଇଛୁ ଆମର ସେବ୍ୟ ହେଉଛନ୍ତି ସିଏ, ଆମେ ଆମର ଆମେ କାହାକୁ ଭଜନୀୟ ହେଉଛନ୍ତି ସେଇ ସ୍ଥାନ ଜନ୍ମସ୍ଥାନ ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗଡ଼ି ଆସି ଯେଉଁ କୁହାଯାଉଛି, ସେ ଆମେ ଯେଉଁ ଜନ୍ମ ନେଇଛେ ଆମର ପ୍ରକୃତ କର୍ତ୍ତବ୍ୟ ହେଉଛି ସେ ଜନ୍ମଭୂମି ପ୍ରତି, ଏଇଭଳି ଭାବେ ଚିନ୍ତା କରୁଛନ୍ତି। ଯଦିଓ ସେମାନେ ଅତ୍ୟନ୍ତ ଉନ୍ନତ ସ୍ତରର, କିନ୍ତୁ ତଥାପି ସେମାନଙ୍କର ବୁଦ୍ଧି ଅତ୍ୟନ୍ତ ଉନ୍ନତ ନୁହଁ। ଏବଂ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନେ ହେଉଛନ୍ତି କ'ଣ ନା ଯତୀର୍ଥ ବୁଦ୍ଧି ଚାଲିଲେ ନ କରିଛି, ଆମେ ଯେଉଁ ମାନବ ଜନ୍ମ ପାଇଲେ ଏ ମାନବ ଜନ୍ମ ଏତିକିରେ ମାନେ ତାର କର୍ତ୍ତବ୍ୟ ଶେଷ ହେଇଯାଉନି, ଆମେ କିଛି ତୀର୍ଥ ଭ୍ରମଣ କରିବା, ଗଙ୍ଗା ଗୟା ଇତ୍ୟାଦି ବିଭିନ୍ନ କାଶୀ ଇତ୍ୟାଦି ବିଭିନ୍ନ ତୀର୍ଥ ଭ୍ରମଣ କଲେ ସେମାନେ ଭାବୁଛନ୍ତି ଆମର ମାନବ ଜନ୍ମ ସଫଳ ହେଇଗଲା। କିନ୍ତୁ ଭଗବାନ କହୁଛନ୍ତି ଜନେଷୁ ଅଭିଜ୍ଞେଷୁ, ଯଦିଓ ସେମାନେ ଅନେକ ଲୋକମାନଙ୍କ ଦ୍ୱାରା ପୂଜିତ ହେଇପାରନ୍ତି କିନ୍ତୁ ତଥାପି ସ ଏବ ଗୋ ଖର, ଏବ ଅର୍ଥ ନିଶ୍ଚିନ୍ତ ଭାବରେ ସେମାନେ ହେଉଛନ୍ତି ଗୋ ଏବଂ ଖର, କହିଲେ ଗାଈ ଏବଂ ଗଧ, ଏଇ ପଶୁ ସ୍ତରରେ ସେମାନେ ଅଛନ୍ତି। ତେଣୁ ଖୁବ୍ କ୍ୱଚିତ ଲୋକ ମନ୍ଦ କହିଲେ ସମସ୍ତେ ଏଇ ଧର୍ମ ବିଷୟରେ ଆଳସ୍ୟ ପ୍ରାଣ ରହିଛନ୍ତି, କିନ୍ତୁ କ୍ୱଚିତ ଯେଉଁମାନେ ଟିକେ ସଜାଗ ରହିଛନ୍ତି ଧର୍ମ ବିଷୟରେ ଜାଣିବା ପାଇଁ ଆଗ୍ରହ ରହିଛି ସେମାନଙ୍କ ଭିତରୁ ପୁଣି ଆହୁରି ଅସୁବିଧା କ'ଣ ନା ସୁମନ୍ଦ ମତ, ତାଙ୍କର ବୁଦ୍ଧି ମଧ୍ୟ ଏତେ ଉନ୍ନତ ନୁହଁ। ବୁଦ୍ଧି ଯେଉଁ ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କୁ ଜାଣିବା, ଯଦି ଆମେ ବୁଦ୍ଧି ଯୋଗାମ ତାଙ୍କ ଜେନ ମାନଙ୍କୁ ଯାଆନ୍ତି, ଯଦି ଆମେ ଭଗବାନଙ୍କ ସହିତ ଯୁକ୍ତ ହେବା ତେସାଂ ସତତ ଯୁକ୍ତାନାଂ ବଦତାଂ ପ୍ରୀତିପୂର୍ବକଂ, ଯଦି ଆମେ ଭଗବାନଙ୍କୁ ପ୍ରୀତିପୂର୍ବକ ଭଜନ କରିବା ସବୁବେଳେ ଯୁକ୍ତ ହେଇକରି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ 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 ରାମ, ददामी बुद्धि जो भक्तन मुतन बुद्धि प्रदान करे जो बुद्धि द्वारा जे न मान उपदान देते जे जाप द्वारा किस माने वो पक्ष को आसी भी कि तू ऐसे बुद्धि कहाँ रहती भगवान से तो प्रमाण जुटता हो सकता है कि शुद्ध बुद्धि प्राप्त है भी और जोड़ी बात कैसे जान करा शुद्ध बुद्धि रही ची आरु पूर्ण असुविधा अच्छी कड़ी जुगरे कौन से टा ना मंद भाग्य यदि वो बहुत वैज्ञानिक माने तांकर बहुत बुद्धि अच्छी माने बहुत गवेषणा कर सकती विभिन्न प्राइज पाउ सकती नोबेल प्राइज इत्यादि पाउ सकती किंतु से माने कर मंद भाग्य रही कड़ी जुगरे मंद भाग्य टा रही समस्त कर अधिकांश कर मंद भाग्य कौन जो माने ए ब्रह्मांड भीतर भ्रमण करी करी ए ब्रह्मांड रु केमती उद्धार पाइबे से भीतर चिंता करना जी से माने हो सकती मंद भाग्य जो माने सौभाग्यवान पुरुष ब्रह्मांड भ्रमी के कौन भाग्यवान जीव जो माने भाग्यवान जीव से माने जड़े उपयुक्त गुरु को पाकु जाउ संदी तद विधि प्रणिपा देना परिप्रश्न सेवया उपदेश देते ज्ञानम ज्ञानेन तद दर्शन हमरे जो परिषद रा सभ्य माने आस्था से जाने जाने गुरु ग्रहण कर संदी हमरा निकट अतीत रे हमर निर्मल प्रभु हमर अंजन प्रभु एमन सब दीक्षा ग्रहण कले तेन अंत पके हम अनुरोध करू जो माने हमरे परिषद रे युक्त हो संदी भगवान कथा श्रवण कर संदी भगवान को नाम रा आश्रय हो संदी हम से युक्त है संदी से माने जाने उपयुक्त गुरु कर शरण रे जानतु देरी करंत नाही गोटे वर्ष हमर इस्कन रे समय दे छी गोटे वर्ष गोटे वर्ष भीतर से माने ए सब डिसाइड करी फाइनलाइज कर दियो डेरी कर जना वो डेरी करी वेनी तनो हमर रंजन प्रभु निर्मल प्रभु हम का धन्यवाद अर्पण करछु ते से माने ठीक गुरु कर शरण जाई दीक्षा ग्रहण कर संदी ताकर नूतन नाम है छी हम से पुराना नाम टाकु छु ताकर नूतन नाम रे हम कहिबा तनो जो माने अन्य माने अछंती हम से जो दे संदी हम के एक वर्ष रु उद्ध हेगलनी से मान का अनुरोध करिबा से मान मध्य जन उपयुक्त गुरुकर शरण जानतु जन उपयुक्त गुरुकर शरण गला माने से होती भाग्यवान जीव ब्रह्मा चैतन्य महाप्रभु कौशन से ब्रह्मांड रमी के को भाग्यवान जीव गुरु कृष्ण प्रसाद पाए भक्तिलता विजय जन उपयुक्त गुरु को पास जाई से हमको ए भक्ति प्रदान करिवे भक्ति कहले भगवान की श्रद्धा आसीब समस्त प्रति किछ ना किछ हमर श्रद्धा रही छी समस्त हमर श्रद्धा रही छी भगवत गीता सप्तदश अध्याय रे अर्जुन पचारसंदी जो माने शास्त्र विधि को उत्सर्ग कर जे शास्त्र विधि मुत्सुज्य जजते श्रद्धानुता तेसा निष्ठा तुका कृष्ण सत्य माम रजस्तम ताकर श्रद्धा कौन जो माने शास्त्र को माने न मानिकरी ताकर पूजा अर्चना सब करसंदी ताकर श्रद्धा किबड़ी भाव रे तो भगवान से प्रश्न उत्तर रे कहिबे सत्र अध्याय रे द्वितीय श्लोक रे कहसंदी जे समस्तंकर श्रद्धा रही छी देहिना जो मान कर समस्त पर किछ ना किछ श्रद्धा अछि किंतु से श्रद्धा जे तोरे शास्त्र प्रति उन्मुक्त हो जते शास्त्र श्रद्धा हो सत्य पर से माने जने उपयुक्त भाग्यवान बनि कहै दो से श्रद्धा द्वारा श्रद्धा शब्द विश्वास का सुदृढ़ विश्वास श्रद्धा शब्द श्रद्धा शब्द विश्वास का सुदृढ़ निश्चय कृष्णे भक्ति कहले सर्व कर्म कुतहाय भगवान प्रति यदि हमें भक्ति कले कृष्ण के प्रति हमें सेवा कले ताले हम समस्त कर्म संपन्न हो जाए आउ कुछ कर्म बाकी रही नहीं तेणु जो माने भाग्यवान जीव से माने जने उपयुक्त गुरु कर शरण जाई एई श्रद्धा को प्राप्त हो सन बा भक्ति लता को प्राप्त हो सन तेणु तथापि आहुरी मध्ये असुविधा अछि जनकर हुए तो आयुष अधिक आई पारे जनकर हुए तो भक्ति मार्ग रे बा धर्म मार्ग रे से माने सदाक थाई परंती समानकर हुए तो बहुत उन्नत बुद्धि थाई पारे समान हो तो भाग्यवान जीव हेते परंती जने उपयुक्त गुरु कर शरण जाइते परंती किन तथापि कड़ी कारण आहुरी असुविधा अछि कौन ना उपद्रुता सब कुछ ग्रहण हैला पर मध्ये गुरुदेव कर जो निर्देश रहिछि सब कला पर मध्ये एभली उपद्रव सब रहिछि कड़ी युग रे जे से माने गुरुदेव कर जो निर्देश सब रहिछि सब पालन करि पारु नहा ई सबोति विभिन्न युग असुविधा होछि कड़ी युग रे तेर एही कड़ी युग रे एते असुविधा सत्वे महाप्रभु आसी सबटो श्रेष्ठ दान प्रदान करसे कृष्ण प्रेम प्रदान करसे जोटा का बहु काल धरी प्रदान करा जाय नथिला अनर्पित चरिंचिरा करुणया वतिर्ण करु समर्पित उन्नत उज्जवल सान सुभक्ति श्रीयम कौन से देले समर्पण आमको देले कौन उन्नत उज्जवल रस समस्त ये रस पै पागल हि संधि समस्त जो भौतिक जगत रे आनंद खोजि बोलु संधि के दुख खोजि बोलु नांदी समस्त कोसन केमि जाने आनंद रहिबा से आनंद रस को से माने प्राप्त होबे चेष्टा कर संधि किंतु से माने जानु नांदी प्रकृत श्रेष्ठ रस कोटा श्रेष्ठ रस होची उन्नत उज्जवल रस सुभक्ति श्रीयम भगवान प्रति जे में भक्ति करि परिबा सेटा होची श्रेष्ठ रस श्रेष्ठ आनंद सेते रहिछ तो सेटा को चैतन्य महापुरुष प्रदान करसन समर्पित उन्नत उज्जवल रस सुभक्ति श्रीयम भगवान कण देइ नथिले कि से रस को भगवान कृष्ण जो आसीथिले 5000 वर्ष तळे से कण से रस को देइ नथिले कि ना देइ नथिले मानव शिष्य गौरवंद साहेब महाराज कहते चैतन्य महाप्रभु पूर्व जो विघ्न अवतार सब आसमें अढ़ेटी रस से प्रदान करते कौन कौन से रस शांत रस दास रस एवं संभ्रम सख्य जो अर्जुन का भगवान सहित जो सख्य संबंध था संभ्रम सख्य संभ्रम सख्य कहले जो भगवान विराट रूप को देखले से अर्जुन डरिकी भगवान को डरी जाऊत हो से भगवान पाखे क्षमा प्रार्थना करसंती ये होची संभ्रम सख्य वात्सल्य जो वसुदेव देवकी इत्यादि कृष्ण को जितने जानिले जे कंस को से हत्या करसंती से होची स्वयं भगवान सेतबेले से तांको जदिओ से माने तांको प्रणाम करसंती किंतु साकु से आलिंगन करिया पे भय करसंती जो होची संभ्रम सख्य वात्सल्य ए ऑलरेडी रस सेतबेले तिला तिन महाप्रभु आसी ताटर उन्नत रस प्रदान करसंती कौन ना विश्रम सख्य कहले जो आमर मधुमंगल सुबल सीधाम इत्यादि भगवान कांधरे आरोहण कर कृष्ण भगवान सीधामान पराजित सीधाम पाखे पराजित ही कृष्ण सीधाम को निज कांधे रखी चलुस ये हूँ विश्रम सख्य एवं तापर रोज कौन ना वात्सल्य रस एवं तापर रोज माधुर्य रस तेणु ये सब रस को प्रदान करते महाप्रभु तेणुक उन्नत उज्जवल रस सुभक्ति श्रीयम हरि कुरट सुंदर द्वितीय कदम्ब सन्दीपित भगवान हरि जे कि पुरट हरि कौन कह जो अनर्पित चरिंचरा करुणया अवतीर्ण करो समर्पित उन्नत उज्जवल रस सुभक्ति श्रीयम हरि कुरट सुंदर द्वितीय भगवान द्युति भगवान अंगकांति कि भाई ना सुवर्ण सुना आउटा होता सुनावली से भाव से द्युति बा शरीर को रूप धारण करते राधा भाव आधा भाव आ वृंदावन भाव सब आस राधा भाव आरिपुर सुंदर द्युति कदम कदम सन्दीपित एवं से जो भगवान नाम कीर्तन करते शरीर सब रोमांच जहाँ होता यह शरीर से धारण कर सदा हृदय कंदर स्मृत श्री सच्चिनंदन तेणु से सच्चिनंदन समस्त हृदय स्फुरण हूँ ये आशीर्वाद प्रदान कृष्णदास कविराज गोस्वामी चैतन्य चरितामृत जो प्रथम 14 श्लोक मंगलाचरण कर तीनोटी जिनस रही गोटे हूँ आशीर्वाद गोटे हूँ वस्तु वस्तु निर्देश आ गए हूँ नमस्कार तेणु आशीर्वाद प्रदान कर समस्त हृदय भगवान से हरि पुरा सुंदर अतिथि कदम्ब सन्दीपित सदा हृदय कंदर समस्त सब समय से समस्त हृदय कंदर से चैतन्य महाप्रभु स्मृत हूँ जय देव पुरुषोत्तम चैतन्य महाप्रभु की तेणु श्री चैतन्य महाप्रभु श्रेष्ठ प्रेम प्रदान कर वात्सल्य प्रेम माधुर्य प्रेम ये सब को आगर महाप्रभु पूर्व लोक मान पाखे ज्ञात नाला लोक मैंने जाणी नए ये सब जिनस जो रथजात्रा कौन लोक मैंने जाणी नए जदि गौर ना है तो तबे कि है तो राधा प्रेम जानता के राधा प्रेम जो रही राधा कृष्ण तत्व एत निगुड़ तत्व एत महाप्रभु पांच वर्ष पर अंतरीश वर्ष पर लोक मैंने कहते भागवत राधा कथा ना कारण से जानपार ना ରାଧାଙ୍କ ତତ୍ତ୍ୱ ରାଧା କଥା କୁହାଯାଇଛି ଅନତି କ'ଣ ସେ କହିଛନ୍ତି ଅନୟରାଧିତ ନୂନାମ ଭଗବାନ ହରିଶ୍ୱର ଭାଗବତ ଦଶମ ସ୍କନ୍ଧ ବତିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯିଏ ଅନନ୍ୟ ଭାବରେ ଭଗବାନଙ୍କ ଆରାଧନା କରନ୍ତି ସିଏ ହେଉଛନ୍ତି ରାଧା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଏ ରାଧା ତତ୍ତ୍ୱ ଯୋଉ ରହିଛି ଏ ରାଧା ତତ୍ତ୍ୱକୁ ଏତେ ସହଜ ଲୋକମାନେ ଜାଣିପାରିବେ ନାହିଁ ସୁଖଦେବ ଗୋସ୍ୱାମୀ ରାଧାଙ୍କର ତତ୍ତ୍ୱକୁ ପରୋକ୍ଷ ଭାବରେ ନେଇଛନ୍ତି ରାଧାଙ୍କର ନାମକୁ ପରୋକ୍ଷ ଭାବରେ ନେଇଛନ୍ତି ସିଧାସଳଖ ଭାବରେ ନେଇଥିଲେ ଲୋକମାନେ ପରୋକ୍ଷ ଭାବରେ ନେଇକିରି ମଧ୍ୟ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ଭଗବାନଙ୍କର କାହିଁକି ଏଭଳି ନିନ୍ଦନୀୟ କାର୍ଯ୍ୟ କଲେ ଯୁଗୁପ୍ସିତମ ଧର୍ମକୃତମ ଅନୁଶାସିତ ନିଶ୍ଚିତ ଭାବରେ ଭଗବାନ ନିନ୍ଦନୀୟ କାର୍ଯ୍ୟ ସବୁ କରିଛନ୍ତି ଯୋଉ ରାସଲୀଳା ଇତ୍ୟାଦି କାରଣ ଲୋକମାନେ ବୁଝିପାରିବେନି ସେ ତତ୍ତ୍ୱକୁ ଚୈତନ୍ୟ ମହାପୁର ସେ ତତ୍ତ୍ୱକୁ ପ୍ରଦାନ କରିଛନ୍ତି ପାଞ୍ଚ ହଜାର ବର୍ଷ ପରେ ଚୈତନ୍ୟ ମହାପୁର ସେ ତତ୍ତ୍ୱକୁ ପ୍ରଦାନ କରିଛନ୍ତି ରାଧାକୃଷ୍ଣ ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ ବହୁତ ନିଗୁଢ ତତ୍ତ୍ୱ ରହିଛି ପ୍ରେମ ପ୍ରେମର ଯୋଉ ଜୟ ଜୟ ଜ୍ୱଳ ରସ ସର୍ବରସ ସାର ପରକୀୟା ଭାବେ ଯାହା ବ୍ରଜେତି ପ୍ରଚାର ତେଣୁ ଏଇ ଯୋଉ ରସ ଯୋଉ ହାଇଏଷ୍ଟ ରସ ତାକୁ ବୁଝିବା ପାଇଁ ହେଲେ ଆମକୁ ସେଇଭଳି ଭାବରେ ସେଇ ସ୍ତରକୁ ଯିବାକୁ ପଡିବ ରୂପ ରଘୁନାଥ ପଦେ ରହୁ କହିବେ ଆକୁତି କବେ ହଁ ବୁଝବ ସେ ଯୁଗର ବିନୀତି ରାଧାକୃଷ୍ଣ ତତ୍ତ୍ୱ କି ତତ୍ତ୍ୱ ତାକୁ ବୁଝିବା ପାଇଁ ହେଲେ ସେ ବୈଷ୍ଣବ ମାନଙ୍କର କୃପା ପ୍ରାପ୍ତ ହେଲେ ଜଣେ ବିଷୟ ପ୍ରତି ଯୋଉ ରହିଛି ବିଷୟ ଲଳ ସାହିତ୍ୟରୁ ଯେଉଁମାନେ ମୁକ୍ତ ହେଉଛନ୍ତି ଶୁଦ୍ଧ ଯେଉଁମାନଙ୍କର ମନ ହେଉଛି ମନ ଯାହାମାନଙ୍କର ଶୁଦ୍ଧ ରହିଛି ସେଇମାନେ ହିଁ ଏ ରାଧାକୃଷ୍ଣ ତତ୍ତ୍ୱକୁ ବୁଝିପାରିବେ ସେ ରାଧାକୃଷ୍ଣ ତତ୍ତ୍ୱକୁ ମହାପ୍ରଭୁ ପ୍ରଦାନ କରିଛନ୍ତି ରାଧା ଭଗବାନ ନିଜେ ତ ଜାଣିପାରୁଛନ୍ତି ରାଧାଙ୍କର ଭାବ କିଭଳି ଭାବରେ ତେଣୁ ଭଗବାନ ଚୈତନ୍ୟ ମହାପ୍ରଭୁ ଉପରେ ଆସିଛନ୍ତି ଶ୍ରୀ ରାଧାୟା ପ୍ରଣୟ ମହିମା କିଦୃଶମ୍ ବା ନୈବା ସ୍ୱାଦ୍ୟ ହେନା ଅଦ୍ଭୁତ ମଧୁରିମା କିଦୃଶମ୍ ବା ମଧ୍ୟ ସୌଖ୍ୟ ଚାଷ ମଦନ ଭଗବତ କିଦୃଶମ୍ ବ୍ୟତିଲୋଭା ତତ୍ ଭାବାଢ୍ୟ ସମଜନୀ ସଚିଗର୍ଭ ସିଦ୍ଧି ହରିନ୍ତୁ ଭଗବାନ ଯୋଉ ଆସୁଛନ୍ତି ଗୋଟିଏ ହେଉଛି ବହିରଙ୍ଗା କାରଣ ରହିଛି ଆଉ ଗୋଟେ ହେଉଛି ଅନ୍ତରଙ୍ଗା କାରଣ ଇଏ ହେଉଛି ଅନ୍ତରଙ୍ଗା କାରଣ ତାର ଭଗବାନ ଜାଣିପାରୁନାହାନ୍ତି ଯେ ଯୋଉ ରାଧାରାଣୀଙ୍କର ଯୋଉ ପ୍ରେମ ରହିଛି ସେ କିଭଳି ଜିନିଷ ସେ କି ତତ୍ତ୍ୱ ଶ୍ରୀ ରାଧାୟା ପ୍ରଣୟ ମହିମା କିଦୃଶମ୍ ବା ନୈବା ପ୍ରଣୟ ଶବ୍ଦ ବ୍ୟବହାର କରାଯାଇଛି ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ପ୍ରଣୟ କହିଲେ ପ୍ରେମର ବହୁତ ଉର୍ଦ୍ଧ ସ୍ତର ଆମେ ସେ ସ୍ତରକୁ ଯାଇନେ ଆମେ ଖାଲି ଆରମ୍ଭ କରୁଛେ ସାଧୁସଙ୍ଗ କରୁଛେ ଭଜନ କରୁଛେ କିନ୍ତୁ ଭଜନ କଲେ ଆସ୍ତେ ଆସ୍ତେ ଯୋଉ ଅନର୍ଥ ନିବୃତ୍ତି ହେବ ଅନର୍ଥ ନିବୃତ୍ତି ହେଲେ ଆମେ ସବୁ ଭଜନ ରାଜ୍ୟରେ ବା ଭଗବତ ମାର୍ଗରେ ସ୍ପିରିଚୁଆଲ ଯୋଉ ରହିଛି ରାସ୍ତା ରହିଛି ଅପବର୍ଗ ରାସ୍ତା ସେ ରାସ୍ତାରେ ଯେତେବେଳେ ଆମେ ଧୀରେ ଧୀରେ ଆଗେଇବା ସେ ରାସ୍ତାରେ ବିଭିନ୍ନ ପାହାଚ ସବୁ ରହିଛି ନିଷ୍ଠା ରୁଚି ଆସକ୍ତି ଭାବ ପ୍ରେମ ସ୍ନେହ ମାନ ପ୍ରଣୟ ଏସବୁ ବିଭିନ୍ନ ସ୍ତର ରହିଛି ରାଗ ଅନୁରାଗ ଭାବ ମହାଭାବ ଏ ରାଧାରାଣୀଙ୍କର ଭାବ ହେଉଛି ମହାରାଧା ମହାଭାବ ତତ୍ତ୍ୱ ଆପଣ ଯୋଉ ଦେଖୁଛନ୍ତି ଜଗନ୍ନାଥଙ୍କର ଯୋଉ ରୂପ ଇଏ ହେଉଛି ରାଧାଙ୍କ ବିରହରେ ସେ ମହାଭାବ ପ୍ରକାଶ କରୁଛନ୍ତି ଏଇ ରୂପ ମହାଭାବ ସ୍ତରର କଥା ତେଣୁ ଶ୍ରୀ ରାଧା ପ୍ରଣୟ ନହିବା କିଦୃଶମ୍ ବା ନହିବା ଏ ରାଧାଙ୍କର ଯୋଉ ପ୍ରଣୟ ରହିଛି ସେଟା କିଭଳି ତେଣୁ ଆମେ ସେ ଆସିଲେ କଥା କହିବେ ଆମର କଥାକୁ ଅଳ୍ପ ସମୟ ଭିତରେ ବିଶ୍ରାମ ଦେବା ଆମେ ଯୋଉ ଶ୍ଳୋକଟି କହିଛେ ସେ ଶ୍ଳୋକ କଥା କହି ଆମେ ଶେଷ କରିବା ଶ୍ରୀ ରାଧା ପ୍ରଣୟ ମହିମା କିଦୃଶମ୍ ବା ନହିବା ଶ୍ରୀ ରାଧାଙ୍କର ଯୋଉ ପ୍ରଣୟ ରହିଛି ସେ କିଭଳି ଏବଂ ଭଗବାନ ଜାଣିପାରୁନାହାନ୍ତି ଭଗବାନ କୃଷ୍ଣ ଜାଣିପାରୁନାହାନ୍ତି ରାଧାଙ୍କର ମହିମା କିଭଳି ପ୍ରଣୟ ମହିମା କିନ୍ତୁ ଏବଂ ଆଉ ଅନ୍ୟମାନେ କଣ ଜାଣିବେ ସ୍ୱାଦ୍ୟ ମଧୁରିମା କିନ୍ତୁ ମଧ୍ୟ ସେଇ ଯୋଉ ସ୍ୱାଦ୍ୟ ସେ ଯୋଉ ସ୍ୱାଦ କରୁଛନ୍ତି ସ୍ୱାଦ ପ୍ରାପ୍ତ ହେଉଛନ୍ତି ଅଦ୍ଭୁତ ଭଗବାନଙ୍କର ଅଦ୍ଭୁତ ମଧୁର ମାଧୁରୀ ରହିଛି ସେ ସ୍ୱାଦ ମଧ୍ୟ କିଭଳି ସେଇଟା ମଧ୍ୟ ମହାପ୍ରଭୁ ଜାଣିପାରୁନାହାନ୍ତି ଭଗବାନ ଜାଣିପାରୁନାହାନ୍ତି ଏବଂ ସୌଖ୍ୟ ଚାଷ ମଦନ ଭଗବତ କିନ୍ଦୁଷ ଭେଟିଲ ଭାବ जो राधारानी जो सुख प्राप्त होती जो आनंद प्राप्त होती भगवान को अनुभव करगवान निजे बुझी पार ना तेणु तत्भाव्य समझनी सची गर्भ सिंधु हरिंदु से तीनोटी लोभ जो भगवान रही भगवान लोभ ना कारण भगवान होती आप तो काम ভগবান পূর্ণতা রয়েছে আমার শ্রীমদ গৌরবদেশ্বর মহারাজ কহতি কি ভগবান লোভ আমার লোভ রয়েছে কারণ আমি অপূর্ণ কিন্তু ভগবান পূর্ণ হলে ভগবান লোভ তিনোটি লোভ রয়েছে প্রদান করবে তেমন এইভাবে ভাবে চৈতন্য মহাপ্রভু এই কলিযুগের যে আসছেন সে অত্যন্ত উন্নত উজ্জ্বল রস প্রদান করছেন যে ভাগ্যবান জীব সেই চৈতন্য মহাপ্রভু ধারে আসি সেই ভগবান আশ্রয় গ্রহণ করবে এবং ভগবান নাম আশ্রয় নেবে হরে কৃষ্ণ 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 হরে 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 রাম 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 হরে কথা দেবা জয় চৈতন্যোটি বৈষ্ণব
হরে কৃষ্ণ আমার সৌভাগ্য যা আদিপুরুষ পৌঁছে তাঁর ডেরি আমার তো পাঠশাপ ভাবার কথা কই সারে তথাপি যে হরিবাসন তিথি পবিত্র দিন আমি আদিপুরুষ প্রভু অনুরোধ করুছু সে বর্তমান গোটে কোড়িয়ে হলা সে দুইটা পর্যন্ত কুহতু আমি দুইটার প্রসাদ পাইবা আর আমি সমস্ত অনুরোধ করুছি নিশ্চিত ভাবে যে ধৈর্য সহিত আউ 40 মিনিট অপেক্ষা করিয়া পড়ব কেন আমার সৌভাগ্য ইয়ে আউ আদিপুরুষ প্রভু অনুরোধ করুছি যান জয়
পাশাশা প্রভু কি
জয়
আদিপুরুষ প্রভু কি
জয়
জয় শ্রী প্রভুপাদ কি
বুধ
আস্তে
महान पंडित विद्वान
शस्ति
कुशल
अनामीव
दोष शून्य
आस्ते
अच्छन्ति
सफल का पुत्र
सफल का पुत्र अक्रूर भगवत भगवत भगवान के संबंधी प्रपन्न शरणागत जे कृष्ण भगवान श्री कृष्ण पाद अंकित पदांकित मार्ग पथ पांशुषु भोले अचेष्ट प्रदर्शन करे प्रेम विभिन्न प्रेम उन्मत्त मानसिक क्षमता सगर अनुवाद महान पंडित बा विद्वान ओ भगवान शरणागत सकल नंदन अक्रूर कुशल अच्छा से भगवान श्रीकृष्ण ठारे ये प्रेम युक्त जे नंदराज नगर प्रांत भाग श्रीकृष्ण चरण चिन्ह धोरे अंकित होइथिबार देखि प्रेम भरे भगवान गदगद हो निज देह को से धोरे लुंचित करथिले बहुत सुनंतु महान पंडित बा विद्वान ओ भगवान शरणागत सकल नंदन अक्र कुशल अच्छा तो से भगवान श्रीकृष्ण ठारे यहपर प्रेमयुक्त जे नंदराज नगर प्रांत भाग श्रीकृष्ण चरण चिन्ह मान धोरे अंकित होइथिबार देखि प्रेम भरे गदगद होइ निज देह को से धूलरे लुंचित करथिले ए श्लोकर बसिला ए श्री भक्तराम स्वामी प्रभुपदन भवत जेतेबेले अक्रूर कृष्ण को नवा पाई वृंदावन को आसीथिले सेतेबेले से नंद गाँव धूलरे कृष्ण पदचिह्न अंकित होइथिबार देखि प्रेम भरे गदगद होइ से धूलरे लुंचिगले जे प्रेमी भक्त सतत अखंड भाव कृष्ण चिंतार निमग्न था पत्र ही भाव प्रदर्शन संभव अटे ये प्रकार एक शुद्ध भगवत भक्त सर्वदा निर्दोष अटंती कारण से सतत शुद्ध परम पुरुष भगवान युक्त होती सतत भगवत चिंतन भौतिक गुण दोष संक्रमण रु रक्षा पाइबापी एक प्रतिषेधक रूपे कार्यकारी भगवान के शुद्ध भक्त सतत भगवान को स्मरण करेतु बराबर भगवान के सानिध्य लाभ करथापि केतक विशेष स्थान और दिव्य भगवत प्रेम भाव एक भिन्न रूप निए एवं तद्वारा भक्त मानसिक समता भांगी जाए श्री चैतन्य महाप्रभु दिव्य प्रेम एक श्री प्रकृष्ट उदाहरण अटंती यहाँ आमे माने भगवान अवतार श्री चैतन्य अवतार अवतार लीला को बुझी पारिबा ये श्लोक आवृत हो
सू से पुणी चल
एम देखी
मुझे कही आप जो ये ଗଲାର ପରେ ତା ପୂର୍ବରୁ ଆଗରୁ ହେଇସାରିଛି ସେଠି ଯୋଉ କରିଥିଲେ ନା ସେ 34-35 ଯାଏ ଯାଇଥିଲା ପୁଣି ସେ ତଳୁ ଖସି ଆସିଛି ପୁଣି ଉପରକୁ ଉଠୁଛି ଏଇଭଳିଆ ଚାଲିଛି ମୁଁ ତ ଏସବୁ ଟି କହିଥିଲି ଯୋଉ ଇଏରେ
ଆଜି କୋର୍ସ ଲୋକ
ମୁଁ ଜେନେରାଲ
ପ୍ରଫେସନାଲ ହିସାବରେ ଆପଣ ଗୃହସ୍ଥ ପ୍ରୋଗ୍ରାମ କରିଛନ୍ତି ଇଏ ଗୋଟେ ରଖିବେ ନା
ଠିକ
ସେଇ ତ ସିରିଆସ ଆମେ ଅଳ୍ପ ଟିକେ କହିଦେବା ବର୍ତ୍ତମାନ ସମସ୍ତଙ୍କୁ ପ୍ରେସର ପାଇବା ପାଇଁ ହରେ କୃଷ୍ଣ ସମସ୍ତେ ପାଟି ବନ୍ଦ କରନ୍ତୁ ଟିକେ ଶ୍ରବଣ କରନ୍ତୁ ଆମେ ଶ୍ରବଣ କରିବା ପାଇଁ ଆସୁଛୁ ଶ୍ରବଣ କରିବା ଏଠାରେ ପ୍ରଭୁପାଦ ଭାବାର୍ଥରେ ଯେଉଁ କଥା କହିଛନ୍ତି ସେ ଚୈତନ୍ୟ ମହାପ୍ରଭୁଙ୍କର ପ୍ରେମ ଦଶ ସମ୍ବନ୍ଧ କହିବାକୁ ଗଲେ ବହୁତ ସମୟ ସାପେକ୍ଷ ଅତ୍ୟନ୍ତ ତା'ର ଭିତରେ ମୁଁ ପଶିବା ପାଇଁ ଚାହୁଁନି ତ ଟିକେ ଚରିତ୍ର ରୂପରେ କହିବା ଅକ୍ରୁରଙ୍କ ଚରିତ୍ର ହିସାବରେ କାହିଁକିନା ଇଏ ଯେ ତାତ୍ପର୍ଯ୍ୟ ଯେ ତାତ୍ପର୍ଯ୍ୟ ଅନୁସାରେ ଯଦି ବ୍ୟାଖ୍ୟା କରାଯିବ ତାହେଲେ 2-3 ଘଣ୍ଟା ଚାଲିଯିବ କିନ୍ତୁ ଆମେ ଅଳ୍ପ 10-15 ମିନିଟ୍ ଭିତରେ ପେଟରେ କିଛି ପଡ଼ିଛି ତ ଆମେ ଦେଖିବା କୃଷ୍ଣଙ୍କର ପିତା ବସୁଦେବ ବସୁଦେବଙ୍କର ପିତା କହନ୍ତି କେଉଁ କିଏ
ସୁରସେନ
କହିବେ ନା ସାଙ୍ଗେ ସାଙ୍ଗେ ପ୍ରଶ୍ନ କରିବା ସଦା ଉତ୍ତର ଦେବେ ନା ତାହେଲେ ଆମେ ଦେଖିବା ସୁରସେନଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବସୁଦେବ ସେଇ ସୁରସେନଙ୍କର ବହୁତ ସବୁ ଭାଇମାନେ ଥିଲେ ସେଇ ଭାଇମାନଙ୍କ ମଧ୍ୟରୁ ଜଣଙ୍କର ନାଁ ଥିଲା ସଫଲଙ୍କ ତ ସେଇ ସଫଲଙ୍କର ପୁତ୍ର ହେଉଛନ୍ତି ଅକ୍ରୁର ତାହେଲେ କୃଷ୍ଣଙ୍କ ସହିତ ଅକ୍ରୁରଙ୍କ ସମ୍ବନ୍ଧ କ'ଣ ତାତ ଯେଉଁଟା ଯେଉଁଟାକି ସାଂସ୍କୃତିକ ଶବ୍ଦ କୃଷ୍ଣଙ୍କର ଭାଷା ତାତ କହିଲେ ତାତ ବୁଝିପାରୁଛନ୍ତି ତ ତାତ କହିଲେ ଆଙ୍କୁଳ ମାନେ କାକା ମାନେ କୃଷ୍ଣଙ୍କର କାକା ହବ ଇଏ ଅକ୍ରୁର ସେଇ ଅକ୍ରୁର ମାନେ ରାଜନୀତି ବିଶାରଦ କଂସର ଅତି ପ୍ରିୟ ଥିଲେ କାହିଁକିନା କଂସର ଗୃହରେ ସେ ଲାଳିତ ପାଳିତ ହେଇଥିଲେ କିଏ ଏଇ ଅକ୍ରୁର ତେଣୁ ଅକ୍ରୁର ଯିଏ ବଂଶ ଯାହା ଥାଏ ତାହାକୁ କୁହାଯାଉଛି ଭୋଜ ବଂଶ କୃଷ୍ଣ ଯେଉଁ ବଂଶରେ ତାକୁ ବୃଷ୍ଣୀ ବଂଶ କୁହାଯାଉଛି କିନ୍ତୁ ଏମାନଙ୍କୁ ସମସ୍ତ ଯାଦବ କୁହାଯାଉଛି ତା ଯଦୁପତି ସେଥିପାଇଁ ଭଗବାନ କୃଷ୍ଣଙ୍କୁ କୁହାଯାଉଛି ଯାହା ଭୋଜ ବଂଶ ବୃଷ୍ଣୀ ବଂଶ କୁକୁର ବଂଶ ଏମିତି ବହୁତ ସବୁ ବଂଶ ରହିଛି ଏ ସୁରସେନଙ୍କ ଭାଇମାନଙ୍କର ବଂଶ ହିସାବରେ ଭିନ୍ନ ଭିନ୍ନ ନାଁ ସବୁ ତ ଯାହା ସମସ୍ତ ଯାଦବ ନାମରେ ପରିଚିତ ତ ଏଇ ଅକ୍ରୁରଙ୍କର ପିତା ଯେ ସଫଳଙ୍କ ବହୁତ ପୂର୍ଣ୍ଣବାନ ବ୍ୟକ୍ତି ଥିଲେ ମାନେ ଏମିତି ପୂର୍ଣ୍ଣବାନ ବ୍ୟକ୍ତି ଥିଲେ ସେ ଯେଉଁ ରାଜ୍ୟରେ ଉପସ୍ଥିତ ଥିବେ ସେ ରାଜ୍ୟରେ କୌଣସି ଦୁର୍ଭିକ୍ଷ ଅନାବୃଷ୍ଟି ଏବଂ ଅକାଳ ମୃତ୍ୟୁ ଏସବୁ ନଥିବ ଏସବୁ ଅମଙ୍ଗଳ ସବୁ ଦୂରୀଭୂତ ହୋଇଯିବ ତେଣୁ ସଫଳ ଏବଂ ସାଧାରଣ ବ୍ୟକ୍ତି ନଥିବେ ତେଣୁ ସେହି ମହାପୂର୍ଣ୍ଣବାନ ବ୍ୟକ୍ତିଙ୍କ ପୁତ୍ର ହେଉଛନ୍ତି କିଏ ନା ଏଇ ଅକ୍ରୁର ତ ଏଇ ସଫଳଙ୍କ ଏ ସମୟ ଦେଖାଗଲା କ'ଣ କାଶୀ ରାଜ୍ୟ କାଶୀ ରାଜାଙ୍କ ରାଜ୍ୟରେ ଅନାବୃଷ୍ଟି ହେଲା ଅନାବୃଷ୍ଟି ହେବା ଯୋଗୁଁ ଏଇ ସଫଳକୁ ବି ସେଠି ନିଆଯାଇଥିଲା ତ ସଫଳ ଯେତେ ଉପସ୍ଥିତ ହେଲେ ସେତେବେଳେ ମୁସଲ ଧାରେ ବର୍ଷା ହେଲା ଅର୍ଥାତ୍ ଅନାବୃଷ୍ଟି ଯିଏ ଘାଟି ଥିଲା ଦୂର ହେଇଗଲା ତେଣୁ କାଶୀ ରାଜ ଅତ୍ୟନ୍ତ ପ୍ରସନ୍ନ ହୋଇ ଏଇ ସଫଳଙ୍କ ସହିତ ନିଜ କନ୍ୟା ରାଜକନ୍ୟା
ତାଙ୍କୁ ବିବାହ ଦେଲେ ତଥା ସେଇ ରାଜକୁମାର ନାଁ ଥିଲା କ'ଣ ଗାନ୍ଧିନୀ ନା କି ଗାନ୍ଧିନୀ ହଁ ଗାନ୍ଧିନୀ ଏଇ ଗାନ୍ଧିନୀଙ୍କ ସହିତ ସଫଲଙ୍କ ବିବାହ ହୋଇଥିଲା ଆଉ ସେମାନଙ୍କୁ କେନ୍ଦ୍ର କରି ଏଇ ଆସିଥିଲେ ଅକ୍ରୁର ଏଇ ଅକ୍ରୁର ଯିଏକି କଂସର ଅତି ପ୍ରିୟ ଥିଲେ ତେଣୁ କଂସ ଏଇ ଭୋଜ ବଂଶ ରାଜବଂଶ ଏଇସବୁ ବଂଶରେ ଯେତେ ସବୁ ଥିଲେ ଯାଦବମାନେ କେହି କଂସର ପ୍ରିୟ ନଥିଲେ କଂସ କେବଳ ଏଇ ଇଏ ଅକ୍ରୁରଙ୍କୁ ବିଶ୍ୱାସ କରୁଥିଲେ ତେଣୁ ଆମେ ଦେଖିବା ଯେ ଭଗବାନ କୃଷ୍ଣ ଯେତେବେଳେ ନନ୍ଦ ଗୋକୁଳର ଅବସ୍ଥାନ କରିଥିଲେ ସେତେବେଳେ ସେ କଂସର ଦ୍ୱାରା ପ୍ରେରିତ ଅସୁରମାନେ ଜଣେ ଜଣ ଅସୁରକୁ ଗ୍ରହଣ କରିଦେଲେ କରିଥିଲା ଆଉ କୃଷ୍ଣଙ୍କ ଦ୍ୱାରା ସେମାନେ ନିହତ ହେଉଥିଲେ ତ ଭଗବାନ କୃଷ୍ଣ ପ୍ରଥମେ କାହାକୁ ବଧ କରିଦେଲେ ନା ସ୍ତ୍ରୀ ରୂପୀ ଏକ ଅସୁରାଣୀ ପୃଥନାକୁ ବଧ କରିଦେଲେ ତ ଭଗବାନ ଯେତେ ପ୍ରଥମ କାହାକୁ ବଧ କରନ୍ତି ଏହିପରି ଆମ ରାମଚନ୍ଦ୍ର ଲୀଳାରେ ଦେଖିବେ ସେହିପରି ତାରକା ରାକ୍ଷସୀ ଏକ ସ୍ତ୍ରୀ ରାକ୍ଷସୀ ତାକୁ ବଧ କରିଥିଲେ ତ ସେ ଯାହା ହେଉ ଏହିପରି ଭାବରେ କଂସର ଦ୍ୱାରା ପ୍ରେରିତ ଯେ ଅରିଷ୍ଟାସୁର ଏଇ ଅରିଷ୍ଟାସୁରର ରୂପଟା କେମିତିଆ ହଁ ବୃଷ ହଁ ଏପଟେ ଠିକ କହିଲେ ବୃଷ ରୂପ ତ ଭୟଙ୍କର ବୃଷ ରୂପ ଧାରଣ କରି ସେ ବ୍ରଜକୁ ଆସି ଏତେ ଉତ୍ପାତ ସୃଷ୍ଟି କଲେ ସୃଷ୍ଟି କଲା ଯେଉଁଥିଲାଗି ବ୍ରଜବାସୀମାନେ ଅତ୍ୟନ୍ତ ଭୟଭୀତ ହୋଇ କୃଷ୍ଣଙ୍କର ଶରଣାପନ୍ନ ହେଲେ କୃଷ୍ଣଙ୍କ ଯେତେ ଶରଣାପନ୍ନ ହେଲେ ଭଗବାନ କୃଷ୍ଣ ସେଇ ବୃଷରୂପୀ ଅରିଷ୍ଟାସୁର ସହିତ ମଲ୍ଲ ଯୁଦ୍ଧ କଲେ ମଲ୍ଲ ଯୁଦ୍ଧ କରି ଶେଷରେ ତାକୁ ବଧ କଲେ କାହାକୁ ଅରିଷ୍ଟାସୁର ଅରିଷ୍ଟାସୁରକୁ ଯେତେ ବଧ କଲେ ସେତେବେଳେ ନାରଦମୁନି ଆସି ଏଇ କଂସଙ୍କ ରାଜପ୍ରାସାଦ ଉପସ୍ଥିତ ହୋଇ ଗୁପ୍ତ କଥା ତାଙ୍କ ପାଖରେ ସବୁ ଖୋଲିକିରି କହିଲେ ସେ ସେତେବେଳେ କଂସକୁ କହୁଛନ୍ତି ହେ ରାଜନ୍ ଏଇ ଯେ ଦେବକୀଙ୍କର ଅଷ୍ଟମ କନ୍ୟା ଯାହାଙ୍କୁ ଆପଣ ବଧ କରିବା ପାଇଁ ଚାହିଁଥିଲେ ସେ ପ୍ରକୃତପକ୍ଷେ ଦେବକୀଙ୍କର ଗର୍ଭଜାତ ଅଷ୍ଟମ କନ୍ୟା ସନ୍ତାନ ନୁହନ୍ତି ସେ ହେଉଛନ୍ତି ଯଶୋଦାଙ୍କର ଗର୍ଭଜାତ କନ୍ୟା ସନ୍ତାନ ଆଉ ନନ୍ଦ ଗୋକୁଳରେ ଯେଉଁ କୃଷ୍ଣ ଅବସ୍ଥାନ କରିଛନ୍ତି ସେ ପ୍ରକୃତପକ୍ଷେ ଯଶ ଇଏ ନନ୍ଦ ଯଶୋଦାଙ୍କର ପୁତ୍ର ନୁହନ୍ତି ସେ ହେଉଛନ୍ତି ଏଇ ବସୁଦେବଙ୍କର ଅଷ୍ଟମ ପୁତ୍ର ଯାହାଙ୍କର ହାତରେ ଆପଣଙ୍କର ମୃତ୍ୟୁ ଏଇ ଆକାଶବାଣୀ ହେଇଥିଲା ତ ସେ ହେଉଛି ସେଇ କୃଷ୍ଣ ସେ ବସୁଦେବଙ୍କର ପୁତ୍ର ଆଉ ବଳରାମ ରୋହିଣୀ ଗର୍ଭଜାତ ବଳରାମ ସେ ବି ଏଇ ବସୁଦେବଙ୍କର ସପ୍ତମ ପୁତ୍ର ଯେତେବେଳେ ଏଇ କଥା କହିଲେ କଂସର ଅବସ୍ଥାରେ କ'ଣ ତାହେଲେ କଂସ ସେତେବେଳେ ଉଗ୍ର ରୂପ ଧାରଣ କରି ସାଙ୍ଗେ ସାଙ୍ଗେ ତରଳ ଧାରଣ କରି ସେ ଉଦ୍ଧତ ହେଲେ ବସୁଦେବଙ୍କୁ ବଧ କରିବେ ତ ନାରଦମୁନି ସେ ତ ଶାନ୍ତ ଭାବ କହୁଛନ୍ତି ହେ ରାଜନ୍ ଆପଣ ଯଦି ବସୁଦେବଙ୍କୁ ବଧ କରିବେ ପିତାଙ୍କ ବଧ ଯୋଗୁଁ ପୁତ୍ରମାନେ କୃଷ୍ଣ ବଳରାମ ଭୟଭୀତ ହେଇ ଏ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯିବ କିନ୍ତୁ ଆପଣଙ୍କ କାର୍ଯ୍ୟ ସାଧିତ ହେବ ନାହିଁ ଆପଣଙ୍କର ଉଦ୍ଦେଶ୍ୟଟା କ'ଣ ଉଦ୍ଦେଶ୍ୟ ହେଉଛି କୃଷ୍ଣ ବଳରାମଙ୍କୁ ବଧ କରିବ କିନ୍ତୁ ସେ କାର୍ଯ୍ୟ ସାଧିତ ହୋଇପାରିବ ନାହିଁ ତେଣୁ ଆପଣ କେବେ ହେଲେ ବସୁଦେବଙ୍କୁ ବଧ କରିବେ ନାହିଁ ନାରଦମୁନି ଏସବୁ ଭଗବାନଙ୍କର ଇଚ୍ଛାରେ ତାଙ୍କ ଦ୍ୱାରା ଏହିସବୁ କଥା ବ୍ୟକ୍ତ ହେଉଛି ତ ଯେତେବେଳେ ଏହିପରି କଥା କହିଲେ ତ ସେତେବେଳେ କଂସ କ'ଣ କଲେ ସାଙ୍ଗେ ସାଙ୍ଗେ ସେ ସେତେବେଳେ ଏଇ ବସୁଦେବ ଦେବକୀ ଏମାନଙ୍କୁ ଗୃହର ଶିଗୁଲି ଦ୍ୱାରା ଆବଦ୍ଧ କରି ରଖିଲେ ତତ୍ପରେ କଂସ ପଠାଇଛନ୍ତି ବ୍ରଜକୁ କାହାକୁ ନା କେଶୀ ଦାନବକୁ ଅରିଷ୍ଟାସୁର ପରେ କେଶୀ ଦାନବକୁ ପଠାଉଛନ୍ତି ଏପଟ ହେଉଛି କେଉଁଠି ବ୍ରଜକୁ ତ କେଶୀ ଯେତେବେଳେ ବ୍ରଜକୁ ଆସିଲା ଏ ଭୟଙ୍କର ଅଶ୍ୱରୂପ ଧାରଣ କରି ହଁ ଅଶ୍ୱରୂପ ଧାରଣ କରି ଯେତେବେଳେ ବ୍ରଜର ଉତ୍ପାଦ ଆରମ୍ଭ କଲେ ବିରାଟ ମାନେ ଦେହଧାରୀ ମାନେ ଅଶ୍ୱରୂପ ଦେହଧାରୀ କେଶୀ ସେଇ କେଶୀ ଭଗବାନ କୃଷ୍ଣଙ୍କ ହାତରେ ନିହତ ହେଲେ, ତ ସେତେବେଳେ କଂସ ନିରୁପାୟ ହୋଇ ସେ ସେତେବେଳେ ଏଇ ଅତି ଗୋପନରେ ଏ ଅକୁରଙ୍କ ଡାକିକିରି ତାଙ୍କ ହାତ ଧରି କହୁଛି ଯେ ହେ ଅକୁର, ତୁମେ ହେଉଛ ଏକମାତ୍ର ମୋ ବିଶ୍ୱାସ ଭାଜନ, ତେଣୁ ମୋ କାର୍ଯ୍ୟ ସାଧନ ପାଇଁ ତୁମେ ବ୍ରଜକୁ ଯିବ, ଯାଇକିରି କୃଷ୍ଣ ବଳରାମଙ୍କୁ ନେଇ ଆସ ଏଠାକୁ। ତ ଏଥିଲାଗି ସେ ପ୍ରେରଣ ଦେଉଛି ସେମାନେ ସେମାନଙ୍କୁ ଯେତେବେଳେ ଏଠାକୁ ନେଇ ଆସିବ ସେତେବେଳେ ଏ କୁବଳୟ ପିଡ଼ ଏକ ଭୟଙ୍କର ମାନେ ହସ୍ତି ତାଙ୍କ ଦ୍ୱାରା ସେଇ ହସ୍ତିର ଦ୍ୱାରା ଏ ଦୁଇ ଭାଇଙ୍କୁ ବଧ କରିବ। ଯଦି ସେ ଦୁଇ ଭାଇ ହସ୍ତିର ହାତରେ ଯଦି ମୁକ୍ତ ହେଇଯିବ ତତ୍ପରେ ଆମେ ଚାମୁର ମ ତାପରେ ମୁଷ୍ଟିକ ତୋଷକ ଏମାନଙ୍କ ଦ୍ୱାରା ଦୁଇ ଭାଇଙ୍କୁ ବଧ କରିବ। ଦୁଇ ଭାଇ ଯେତେବେଳେ ଏମାନଙ୍କ ଦ୍ୱାରା ବଧ ହେବେ ସେତେବେଳେ ମୁଁ ନିଜେ ଏଇ ରାଜ୍ୟ ରବି ଉଗ୍ରସେନ ବସୁଦେବ ଏବଂ ଯାଦବମାନଙ୍କୁ ମୁଁ ସଂହାର କରିବି, ଏହିପରି ଭାବରେ ମୁଁ ନିଷ୍କଣ୍ଟକ ଭାବରେ ରାଜନୀତି କରିବି। ଆର୍ ମୋର ଗୁରୁ ହେଉଛନ୍ତି କିଏ ଜରାସନ୍ଧ, ଆର୍ ମୋର ବନ୍ଧୁ ହେଉଛି ଦ୍ୱିବିଧ ନରକ ଆଉ କିଏ ଦାନାସନ୍ଧ, ଏଇମାନେ ମୋର ଅତି ଇଷ୍ଟ ଆତ୍ମୀୟ ବନ୍ଧୁ, ତେଣୁ ଏମାନଙ୍କ ସାହାଯ୍ୟ ନେଇ ମୁଁ ନିଷ୍କଣ୍ଟକ ଭାବରେ ରାଜନୀତି କରିବି। ଅକୁର ସବୁ ବୁଝିପାରିଛନ୍ତି, ଅକୁର ସେତେବେଳେ ଅକୁର କହୁଛନ୍ତି ଯେ ତୁମେ ତାହେଲେ ଏଇ ରଥରେ ତୁମକୁ ଏକ ରଥ ଦେଉଛେ, ରଥରେ ଆରୋହଣ କରି ତୁମେ ବ୍ରଜକୁ ଯିବ କହିବ କ'ଣ ନା କୌଣସି ଏକ ଧନୁଷ ଯଜ୍ଞ ଅନୁଷ୍ଠାନ କରିଛନ୍ତି, ତେଣୁ ସେ ଧନୁଷ ଯଜ୍ଞ ଦେଖିବା ପାଇଁ ବା ଅଂଶଗ୍ରହଣ କରିବା ପାଇଁ ଦୁଇ ଭାଇଙ୍କୁ ମୁଁ ନେଇଯିବି, ଏଇ କଥା କହିଦେବି। ରାଜନୀତି ବିଶାରଦ ହେଉଛନ୍ତି ଏଇ କଂସ, ଏହିପରି ଭାବେ ସବୁ ପ୍ଲାନ୍ ପ୍ରୋଗ୍ରାମ ଯେତେବେଳେ ଅକୁର ବୁଝେଇ ସେ କହିଦେଲେ ଅକୁରରେ ସେତେବେଳେ କହୁଛନ୍ତି ହେ ରାଜନ, ଆପଣ ଯାହା ଚିନ୍ତା କରିଛନ୍ତି ଆପଣଙ୍କ ଶତ୍ରୁମାନଙ୍କୁ ବଧ କରିବା ପାଇଁ ତା ଉପଯୁକ୍ତ ପ୍ଲାନ୍, କିନ୍ତୁ ଏଇ ଯେ କାର୍ଯ୍ୟ ସିଦ୍ଧି ହେବେ କି ନ ହେବେ ତା ଦୈବର ଉପରେ ନିର୍ଭରଶୀଳ, ତେଣୁ ଦୈବ କାର୍ଯ୍ୟର ଫଳଦାତା ହେଉଛନ୍ତି କିଏ ଦୈବ, ତେଣୁ ଆପଣଙ୍କ ପ୍ଲାନ୍ ଅନୁସାରେ ମୁଁ ବ୍ରଜକୁ ଯିବି। ତା ସାଙ୍ଗେ ସାଙ୍ଗେ ରଥ ଅଣାଗଲା, ରଥରେ ଆରୋହଣ କରି ସେଟା ଅକୁର ଆସୁଛନ୍ତି କେଉଁଟାକୁ ବ୍ରଜକୁ। ଆଉ ଅକୁର ସେତେବେଳେ ଚିନ୍ତା କରୁଛନ୍ତି, ରଥରେ ଆରୋହଣ କରି ଚିନ୍ତା କରୁଛନ୍ତି, କ'ଣ ଚିନ୍ତା କରୁଛନ୍ତି, କଂସ ଯଦିଓ ଘୋର ବୃତ୍ତାନ୍ତ ଅସୁର ଦୂରଭିସନ୍ଧେ କିନ୍ତୁ ସେ ମୋ ପାଇଁ ଏକ ବିଶେଷ କାର୍ଯ୍ୟ କରିଛନ୍ତି, ଭଗବାନଙ୍କ ସହିତ ମିଳିତ ହେବା ପାଇଁ ସେ ମୋତେ ବ୍ରଜକୁ ପ୍ରେରଣ କରିଛନ୍ତି, ତେଣୁ କଂସ ମୋର ଏକ ମହାନ ଉପକାର କାର୍ଯ୍ୟ ସାଧନ କଲେ, କ'ଣ ନା ଯେଉଁ କୃଷ୍ଣ ବ୍ରହ୍ମା ଶିବ ଦର୍ଶନ ପାଇବା ଦୁଷ୍କର ସେଇ କୃଷ୍ଣ ବ୍ରହ୍ମା ଶିବ ଯେଉଁ କୃଷ୍ଣଙ୍କ ଚରଣ ପଦ୍ମ ସବୁବେଳେ ଧ୍ୟାନ କରନ୍ତି ସେଇ କୃଷ୍ଣଙ୍କ ଚରଣ ଦର୍ଶନ କରିବା ପାଇଁ କଂସ ମୋତେ ବ୍ରଜକୁ ପ୍ରେରଣ କରିଛନ୍ତି, ତେଣୁ ସେ ମନେ ମନେ ଏହାକୁ ବହୁତ ପ୍ରଶଂସା କରିବାକୁ ଲାଗିଲା କାହାକୁ ଏଇ କଂସକୁ। ତାପରେ ରଥରେ ଆରୋହଣ କରି ଆସିଛନ୍ତି କିଏ ନା ଅକୁର, ରଥରେ ଆରୋହଣ କରି ଆସିଛନ୍ତି ତ ସେ ଚିନ୍ତା କରିଛନ୍ତି ମୁଁ ବ୍ରଜରେ ଯେତେବେଳେ ବ୍ରଜକୁ ଯେତେବେଳେ ଯିବି ସେତେ କୃଷ୍ଣ ବଳରାମଙ୍କ ଦର୍ଶନ ସାଥେ ସାଥେ ମୁଁ ରଥରୁ ଅବତାରଙ୍କୁ ସାଙ୍ଗେ ସାଙ୍ଗେ ଚରଣ ପତିତ ହେଇ ପ୍ରଣାମ ଯେତେବେଳେ କରିବି ସେତେ କୃଷ୍ଣ ସ୍ନେହ ବଶତେ ମୋତେ ଉଠାଇକିରି ମୋର ମସ୍ତକର ଉପରେ ତାଙ୍କର କରକମଳ ରଖିବେ, ସେତେ ମୋର ଜୀବନ ସାର୍ଥକ ହେଇଯିବ, ମୋର ଜନ୍ମ ସେତେ ସାର୍ଥକ ହେଇଯିବ, ଏହିପରି ସେ ଚିନ୍ତା କରିକି ଆସିଛନ୍ତି। ଆସି ଯେତେବେଳେ ବ୍ରଜ ପାଖକୁ ଆସି ଉପସ୍ଥିତ ହେଇଛନ୍ତି ଏଇ ନନ୍ଦଗାଁ ରାସ୍ତାରେ ଯେଉଁଟାକି ଚାରଣ ଭୂମି କୁହାଯାଉଛି ମାନେ ଗୋଚାରଣ ଭୂମି, ଗୋରୁ ସେଇ ରାସ୍ତାରେ ନିଅନ୍ତି ଘରକୁ ନେଇ ଆସନ୍ତି, ଏଇ ସେଇ ରାସ୍ତାର ଉପରେ ପଡ଼ିଛି କୃଷ୍ଣଙ୍କର ଏଇ ଧ୍ୱଜ ମାନେ ପଦ୍ମ ଏକୁଶ ଅଙ୍କିତ ଏଇ ପଦଚିହ୍ନ ଫୁଟପ୍ରିଣ୍ଟ ଯେଉଁଟା କହିବା ସେଇ ପଦଚିହ୍ନ ଯେତେ ପଡ଼ିଛନ୍ତି ପଡ଼ିଛି ଦେଖିଛନ୍ତି ସାଙ୍ଗେ ସାଙ୍ଗେ ରଥରେ ଅବତରଣ କରି ସେଇ କୃଷ୍ଣଙ୍କର ପଦଧୂଳି ନେଇ ସେ ମୁଣ୍ଡରେ ଭାର ହେଇଥିଲା ତାର ଉପରେ ସେ ଗଢ଼ୁଥିଲେ ଏଇ ଭାବରେ ଯେ କଥା କହିବା କହିଛନ୍ତି ଭାବରେ ଏ ବହୁତ କଥାରେ ସେ ଭାବ ବିଷୟରେ ସେ ଯାହା ଏହିପରେ ସେ ଧୂଳର ଧୂଳିର ଉପରେ ସେ ଗଢ଼ୁଥିଲେ ଆଉ ସେ କ୍ରିଷ୍ଣଙ୍କର ଚରମ ଭୂଲି ସମଗ୍ର ଦେହରେ ସେ ଲେଖନ୍ତି ତାପରେ ରଥ ଆରମ୍ଭରେ ଯେତେ ଅଗ୍ରସର ହେଉଛନ୍ତି ଭୀଷଣ ସୂର୍ଯ୍ୟ ଅସ୍ତ ହେଉଛି ଏମିତି ସେମାନେ ଦେଖିଲେ କ'ଣ କୃଷ୍ଣ ବଳରାମ ଗୋଦହନ ଜାଗାରେ ଠିଆ ହେଇଛନ୍ତି ଗୋଦହନ ଜାଗାରେ ଯଦି ଠିଆ ହେଇଛନ୍ତି ଅକୁରି ଯଦି ପ୍ରତ୍ୟେକ ଯଦି ଦର୍ଶନ କଲେ ସାଙ୍ଗେ ସାଙ୍ଗେ ରଥରୁ ଅବତରଣ କରି କୃଷ୍ଣ ବଳରାମ ଚରଣେ ମାନେ ସାଷ୍ଟାଙ୍ଗ ଦଣ୍ଡବତ ହେଇପଡ଼ିବ ସାଷ୍ଟାଙ୍ଗ ଦଣ୍ଡବତ ଯେତେ ହେଇପଡ଼େ ସେ ଯାହା ପ୍ଲାନ୍ କରି ଆସିଥିଲେ ଯେ ମୁଁ ତାଙ୍କ ଚରଣ ଯେତେ ପ୍ରତିଥ ହେବି ଆଉ ସେତେବେଳେ କୃଷ୍ଣ ତାଙ୍କ କରକମଳ ମୋର ମସ୍ତକ ରୂପ ସ୍ଥାପନ କରିବ ଆଉ ସେଇ ଅନ୍ତର୍ଯ୍ୟାମୀ ସୂତ୍ର ଭଗବାନ ସବୁ ଜାଣନ୍ତି ତେଣୁ ସେ ସେଇ ହିସାବରେ ତାଙ୍କର ମସ୍ତକ ରୂପ ତାଙ୍କ କରକମଳ ସ୍ଥାପନ କରିବ କୃଷ୍ଣ ଏ ଅକୁରଙ୍କ ଜୀବନ ଭିନ୍ନ ହେଇଗଲା ତ ସେତେବେଳେ ବଳରାମ ଅକୁରଙ୍କୁ ଆଲିଙ୍ଗନ କରି ତାଙ୍କ ହାତ ଧରି କୃଷ୍ଣଙ୍କ ସହ ନନ୍ଦ ଭବନ ଭିତରକୁ ବସିଲେ ତ ନନ୍ଦ ଭବନ ଭିତରକୁ ଯେତେ ପଶିଲେ ସେତେବେଳେ ଉତ୍ତମ ଉପାଦେୟ ଖାଦ୍ୟ ବସ୍ତୁ ଇଏ ମାନେ ଭୋଜ୍ୟ ବସ୍ତୁ ସବୁ ତାଙ୍କୁ ପ୍ରଦାନ କରାଗଲା ପ୍ରଥମ ଦିଆଗଲା କ'ଣ ପଞ୍ଚାମୃତ ଏସବୁ ଆମର କୃଷ୍ଣ ପରମ୍ପୁର ସେଇ ଦଶମ ସ୍କନ୍ଧରେ ଏସବୁ କଥା ରହିଛି ଏହିପରି ଭାବରେ ଉତ୍ତମ ଉପାଦେୟ ଖାଦ୍ୟ ସାମଗ୍ରୀ ସବୁ ଦେଲେ ଭୋଜ୍ୟ ସାମଗ୍ରୀ ସବୁ ଦେଲେ ଏବଂ ରାତ୍ରି ଯାକ ନନ୍ଦ ମହାରାଜ ସହିତ ଏହି ବାର୍ତ୍ତାଳାପ ଚାଲିଲା ତାପରେ ଯେତେବେଳେ ପ୍ରାତଃକାଳ ହେଇ ଆସିଲା ସେତେବେଳେ ଅକୁର ନିତ୍ୟକର୍ମ ସାରି ରଥରେ ଆରୋହଣ କରିଛନ୍ତି ଆଉ ସେତେବେଳେ କୃଷ୍ଣ ବଳରାମ ସେମାନଙ୍କୁ ନେଇଯିବେ ଏହି ସମ୍ବାଦ ଚାରିଆଡ଼େ ସବୁ ପ୍ରଚାରିତ ହେଇଯାଇଛି ତେଣୁ ନନ୍ଦମା ସମସ୍ତ ଗୋପମାନଙ୍କୁ ନିର୍ଦ୍ଦେଶ ଦେଲେ ତେଣୁମାନେ ସମସ୍ତେ ଯାହା ଘରେ ଯାହା ସବୁ ଦହି ଦୁଗ୍ଧ ଯାହା ସବୁ ଅଛି ଉପାସର କୃଷ୍ଣଙ୍କ ସହିତ ଆମେ ସବୁ ଧରିଯିବା କେଉଁଟାକୁ ନା ମଥୁରା ହାତ ତେଣୁ ସମସ୍ତ ପ୍ରସ୍ତୁତ ହେଇଗଲେ ତାପରେ କୃଷ୍ଣ ବଳରାମ ରଥରେ ଆରୋହଣ କଲେ ଅକ୍ରୁର କୃଷ୍ଣ ବଳରାମଙ୍କୁ ନେଇଯାଉଛନ୍ତି କେଉଁଟାକୁ ମଥୁରା ଆଡ଼କୁ ଯିବା ସମୟ ଯେତେବେଳେ ଯମୁନା ପାଖକୁ ଆସି ଉପସ୍ଥିତ ହେଲେ ସେତେବେଳେ କୃଷ୍ଣ ବଳରାମ କ'ଣ କଲେ ନା ରଥରୁ ଅବତରଣ କରି ଏଇ ଯମୁନା ଜଳରେ ଆସମନ କରି ଯମୁନା ଜଳ ପାଳନ କଲେ ପରି ତାପରେ କୃଷ୍ଣ ବଳରାମ ଆସି ପୁଣି ରଥରେ ଆରୋହଣ କଲେ ସେତେବେଳେ ଅକ୍ରୁର ସେଇ ପାପ ମୋଚିନୀ ଯମୁନାରେ ସ୍ନାନ କରିବା ପାଇଁ ସେ ଆସିଲେ ଯମୁନାରେ ସ୍ନାନ କରି ଯମୁନା ହ୍ରଦରେ ଯେତେବେଳେ ସ୍ନାନ ଡୁବ ଦେଲେ ସାଙ୍ଗେ ସାଙ୍ଗେ ଦେଖିଲେ କ'ଣ ସେଇ ଜଳ ଭିତରେ କୃଷ୍ଣ ବଳରାମଙ୍କୁ ଦର୍ଶନ କଲେ ସେ ଯଦି ଚିନ୍ତା କଲେ ମୁଁ ତ କୃଷ୍ଣ ବଳରାମଙ୍କୁ ଦେଖି ଆସିବି ରଥରେ ବସିଛନ୍ତି ଆଉ ମୁଁ ଯେତେ ଜଳ ଭିତରେ ଡୁବ ଦେଇଛି ସେ ଜଳ ଭିତରେ କୃଷ୍ଣ ବଳରାମଙ୍କୁ କେମିତି ଦେଖିଛି ପୁଣି ଉପରକୁ ଉଠିଲେ ଉଠି ଦେଖିଛନ୍ତି ସେଠି କୃଷ୍ଣ ବଳରାମ ରଥରେ ବସିଛନ୍ତି ତେଣୁ ତାଙ୍କର ଭିତରେ ସନ୍ଦେହ ଜାତ ହେଲା କିନ୍ତୁ ଆଉ ଥରେ ଦେଖିବା ପାଇଁ ସେ ଯେତେବେଳେ ଆଉ ଥରେ ଡୁବ ଦେଲେ ସେତେବେଳେ ଦେଖିଲେ କ'ଣ ଅନନ୍ତ ଶଯ୍ୟା ରୂପ ଚତୁର୍ଭୁଜ ରୂପ ଧାରଣ କରି ଭଗବାନ ବସିଛନ୍ତି ଏବେ ସ୍ତମ୍ଭିତ ହେଇଗଲେ ସେ ସେତେବେଳେ ସ୍ତୁତି କଲେ ତାପରେ ଏ ସ୍ନାନ କାର୍ଯ୍ୟ ସମାପ୍ତ କରି ଯେତେ ରଥ ଉପରକୁ ଫେରି ଆସିଲେ ସେତେ କୃଷ୍ଣ ପଚାରିଛନ୍ତି ଅକୁରଙ୍କୁ ଯେ ତୁମେ କ'ଣ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିଲେ କି ସେତେବେଳେ କୃଷ୍ଣ କହୁଛନ୍ତି ଏହିପରି ଦେଖିଦେବା ସେହି ସବୁ କଥା ସେ ବ୍ୟକ୍ତ କରେ ତାପରେ ରଥ ନେଇ ଆସି ଉପସ୍ଥିତ ହେଲେ କେଉଁଟାକୁ ନା ଏଇ ମଥୁରା ମଥୁରା ଯେତେ ଆସି ଉପସ୍ଥିତ ହେଇଗଲେ ସେତେବେଳେ ଅପରାହ୍ନ କାଳ ଅପରାହ୍ନ ସମୟ ସେତେବେଳେ ଅକୁର କୃଷ୍ଣ ବଳରାମଙ୍କୁ ନିଜ ଘରକୁ ନେବା ପାଇଁ ଚାହିଁଲେ କିନ୍ତୁ କୃଷ୍ଣ ବଳରାମ କହିଲେ ନା କଂସଙ୍କ ବଧ ପରେ ମୁଁ ତୁମ ଘରକୁ ଯିବି ଏଇ କଥା ଦେବେ ସେତେବେଳେ ଅକୁର ନେଇପାରିଲେ ନିଜ ଘରକୁ ତେଣୁ ଅତ୍ୟନ୍ତ ଦୁଃଖିତ ଚିତ୍ତରେ କୃଷ୍ଣ ବଳରାମଙ୍କୁ ନେଇ ଆସି ଉପସ୍ଥିତ ହେଲେ ଏବଂ କଂସଙ୍କୁ ଖବର ଦେଲେ ଯେ କୃଷ୍ଣ ବଳରାମ ମଥୁରେ ଆସି ପଦାର୍ପଣ କରିଛନ୍ତି ଆଉ କୃଷ୍ଣ ବଳରାମ ଆସିବା ପୂର୍ବରୁ ନନ୍ଦ ମହାରାଜ ସହିତ ଯେତେ ସବୁ ବ୍ରଜବାସୀମାନେ ଆସିଥିଲେ ସେମାନେ ଆଗେ ଆସି ପହଞ୍ଚି ଯାଇଥିଲେ ତ ସେମାନେ ଅପେକ୍ଷା କରିଥିଲେ କେତେବେଳେ କୃଷ୍ଣ ବଳରାମ ଆସିବେ ତ ସେମାନେ ଅପେକ୍ଷା ଥିଲେ ଏମିତି ସମୟ କୃଷ୍ଣ ବଳରାମ ସେଠାକୁ ଆସି ଉପସ୍ଥିତ ହେଲେ କୃଷ୍ଣ ବଳରାମ ନିଜ ପିତା ଏଇ ନନ୍ଦ ମହାରାଜ ଏବଂ ତାପରେ ବ୍ରଜବାସୀ ନିଜ ସଗେଇମାନଙ୍କ ସହିତ ମିଳିତ ହେଲେ ତାପରେ କ'ଣ ହେଲା ନା ସେଇ ଯେ ରଙ୍ଗମଞ୍ଚ ନିର୍ମାଣ କରିଥିଲେ ମାନେ କଂସ ଏ ରଙ୍ଗମଞ୍ଚ ଗାଁର ଦେଶରେ ରଖାଯାଇଥିଲା ମାନେ କୁବଲାୟ ପିଢ଼ ହସ୍ତି କୁବଲାୟ ପିଢ଼ କୁବଲାୟ ପିଢ଼ରେ ହସ୍ତି ମହା ଶକ୍ତିଶାଳୀ ହସ୍ତି ଯାହାର ଦେହରେ ବଳ ଥିଲା କେତେ 10,000 ହସ୍ତିର ବଳ ଏଇ ଗୋଟେ ହସ୍ତିର ଦେହରେ 10,000 ହସ୍ତିର ବଳ ଥିଲା ସେ ହସ୍ତି ସମ୍ମୁଖ ଭାବରେ ସ୍ଥାପନ ରଖାଯାଇଥିଲା ଆଉ ଯେ ହସ୍ତି ପାଳକ ତାଙ୍କ ନିର୍ଦ୍ଦେଶ ଦିଆଯାଇଥିଲା ଯେ କୃଷ୍ଣ ବଳରାମ ଯେତେବେଳେ ଦାହ ଦେଶରେ ପ୍ରବେଶ କରିବ ଏ ହସ୍ତି ଦ୍ୱାରା ସେମାନଙ୍କୁ ବନ୍ଧ କରିବ ଏଇ ନିର୍ଦ୍ଦେଶ ଦେଇଥିଲେ ବା କୃଷ୍ଣ ବଳରାମ ସେଇ ଦାହ ଦେଶ ଦେଇ ଯେତେ ଭିତରକୁ ପ୍ରବେଶ କରିବା ପାଇଁ ଚାହୁଁଥିଲେ ଏମିତି ସମୟ ଦେଖାଗଲା କ'ଣ ମହାନ୍ତର ଅର୍ଥାତ୍ ସେ ହସ୍ତି ଚାଳକ ନିର୍ଦ୍ଦେଶରେ ସେ କୁବଲାୟ ପିଢ଼ କୃଷ୍ଣକୁ ବଧ କରିବା ପାଇଁ ଯେ ଧାଇଁ ଆସିଲେ ସେତେବେଳେ କୃଷ୍ଣ ବଳରାମ ସେ ହସ୍ତିର ଦନ୍ତ ଉତ୍ପାଦନ କରି କୃଷ୍ଣ ଶିଶୁରେ ସେ କୁବଲାୟ ପିଢ଼କୁ ବଧ କରିଲେ ବଧ କରି ଯେତେବେଳେ ରଙ୍ଗମଞ୍ଚ ଭିତରେ ପ୍ରବେଶ କଲେ ସେତେବେଳେ ଚାନୁ ମୁଷ୍ଟିକ ଏହିପରି ମହା ମହା ବଳଶାଳୀ ମୁଷ୍ଟିକ ଯୋଦ୍ଧାମାନଙ୍କ ସହିତ କୃଷ୍ଣ ବଳରାମ ମଲ୍ଲଯୁଦ୍ଧ କଲେ ଦୁଇ ଭାଇ ମଲ୍ଲଯୁଦ୍ଧରେ ସମସ୍ତ ମଲ୍ଲବୀରମାନଙ୍କୁ ପରାସ୍ତ କଲେ ତାପରେ କୃଷ୍ଣ ଉଚ୍ଚ ଆସନ ମାନେ ସ୍ଥିତ କଂସକୁ ଧରି ପକାଇଲେ ଏବଂ ଶେଷରେ କଂସକୁ ବଧ କଲେ ଏହିପରି କଂସକୁ ବଧ କଲା ପରେ ତାପରେ ନିଜ ପିତା ମାତା ଯିଏ ଦେବକୀ ବସୁଦେବ ସେ ବନ୍ଧୁ ଦଶରେ ମୁକ୍ତ କରାଇଲେ ଏବଂ ଉଗ୍ରସେନଙ୍କୁ ବନ୍ଧୁ ଦଶରେ ମୁକ୍ତ କରାଇଲେ ଏହିପରି ଭାବେ ଆମେ ଦେଖିବା କଥା ନେଇଯିବା ନା କ'ଣ ଆମେ ଦଶ ମିନିଟ ଆମେ ଦେଖିବା ସମସ୍ତେ ଭୋକ ଲାଗିଲା ନା କ'ଣ
ଆଚ୍ଛା
ତାପରେ ଆମେ ଦେଖିବା ଯେ ଅକ୍ରୁର ସେ କେମିତି ସାମନ୍ତ ମୁନି ଅର୍ଥାତ୍ ସାମନ୍ତକ ମୁନି ପ୍ରାପ୍ତ ହେଇଥିଲେ କିଏ ନା ସତ୍ୟଭାମଙ୍କର ପିତା ସତ୍ରାଜିତ ସେ ସୂର୍ଯ୍ୟଦେବଙ୍କର ଉପାସକ ଥିଲେ ଆଉ ସୂର୍ଯ୍ୟଦେବ ତାଙ୍କ ପ୍ରତି ଅତ୍ୟନ୍ତ ପ୍ରସନ୍ନ ହୋଇ ଏଇ ସାମନ୍ତକ ମୁନି ପ୍ରଦାନ କରିଥିଲେ ଏଇ ସାମନ୍ତକ ମୁନି ଯେଉଁ ସ୍ଥାନରେ ରଖାଯିବ ବା ଯେଉଁ ଦେଶରେ ରଖାଯିବ ଯେଉଁ ରାଜ୍ୟରେ ରଖାଯିବ ସେ ରାଜ୍ୟରେ କୌଣସି ଦୁର୍ଭିକ୍ଷ ହେବ ନାହିଁ ଅନାବୃଷ୍ଟି ଦୋଷ ରହିବ ନାହିଁ ଅକାଳ ମୃତ୍ୟୁ ରହିବ ନାହିଁ ଏହି ସାମନ୍ତ ବିଶେଷ ଗୁଣ ଆଉ ସେଇ ସାମନ୍ତ ମୁନି କ'ଣ ସାମନ୍ତ ମୁନି ପ୍ରତିଦିନ ଅଷ୍ଟଭାର ସ୍ୱର୍ଣ୍ଣ ପ୍ରସବ କରୁଥିଲେ ଏଇ ଅଷ୍ଟଭାର ସ୍ୱର୍ଣ୍ଣ ପ୍ରସବ କରିଥିଲେ ସେଇ ସାମନ୍ତ ମୁନି ସେଇ ସାମନ୍ତ ମୁନି ପ୍ରାପ୍ତ ହୋଇଥିଲେ କିଏ ନା ଏଇ ସତ୍ରାଜିତ ରାଜା ତେଣୁ ଦ୍ୱାରକାବାସୀମାନେ ଏଇ ସତ୍ରାଜିତ ରାଜାଙ୍କୁ ଅନୁରୋଧ କରିଥିଲେ ଆପଣ ଏଇ ସବୁ ମହାମୂଲ୍ୟବାନ ରତ୍ନ ଭଗବାନ କୃଷ୍ଣଙ୍କୁ ପ୍ରଦାନ କରନ୍ତୁ କିନ୍ତୁ ସେ ଏତେ ଲୋଭୀ ଥିଲେ ଯେଥିଲାଗି ସେ ସମନ୍ତମୁନି ଏହାକୁ ପ୍ରଦାନ କଲେ ନାହିଁ କାହାକୁ କୃଷ୍ଣଙ୍କୁ ତ ସେଇ ସମନ୍ତମୁନି ତାଙ୍କର ଭାଇ ପ୍ରସନ୍ନଜିତ ସତ୍ରାଜିତଙ୍କର ଭାଇ ପ୍ରସନ୍ନଜିତ ଦିନେ କ'ଣ ହେଇଛି ଅଶ୍ୱପିଷ୍ଟ ଆରୋହଣ କରି ବେକରେ ସେ ସମନ୍ତମୁନି ଧାରଣ କରି ସେ ମୃଗା ଉପରେ ଆପଣ ବନକୁ ଯାଇଥିଲେ ତ ବନକୁ ଯେତେବେଳେ ବନ ଭିତରକୁ ଯେତେବେଳେ ପ୍ରବେଶ କରିଥିଲା କରିଥିଲେ ସେତେବେଳେ ଏକ ବଳଶାଳୀ ସିଂହ ଆସି ଆକ୍ରମଣ କଲା କାହାକୁ ନା ସେଇ ପ୍ରସନ୍ନଜିତ ପ୍ରସନ୍ନଜିତଙ୍କୁ ବଧ କରି ସେଇ ସାମନ୍ତକୁ ମନି ନେଇଗଲା କିଏ ନା ସିଂହ ନେଇଗଲା ତତ୍ପରେ ଦେଖାଗଲା କ'ଣ ଜମ୍ମୁମା ସିଏ ଆସି କ'ଣ କଲେ ନା ସେ ଗୁମ୍ଫା ଭିତରକୁ ପ୍ରବେଶ କରି ସିଂହକୁ ବଧ କରି ସେ ସେଇ ସାମନ୍ତକ ମନି ସେ ତା ନିଜ ସ୍ଥାନକୁ ନେଇଗଲେ ନେଇ କାହାକୁ ଦେଲେ ନା ତାଙ୍କ ପୁତ୍ରଙ୍କୁ ଦେଲେ ସେଇ ସାମନ୍ତ ମୁନି ତାପରେ ଦ୍ୱାରକାବାସୀମାନେ ସମସ୍ତେ ପ୍ରସନ୍ନଜିତ ମାନେ ରାଜ୍ୟରେ ନ ଫେରିବା ଦେଖି ଫେରିବାକୁ ଦେଖି ସେମାନେ ସମସ୍ତେ ଦୋଷାରୋପ କଲେ କାହାକୁ କୃଷ୍ଣଙ୍କୁ ଦୋଷ ଦେବାକୁ ଲାଗିଲେ ଯେଇ ସାମନ୍ତ ମୁନି କୃଷ୍ଣଙ୍କୁ ନ ଦେବା ଯୋଗୁଁ ସେ କୌଣସି କୌଶଳ କରି ମୋର ଭାଇ ଯେ ନେଇଯାଇଥିଲେ ସାମନ୍ତ ମୁନି ବନକୁ ସେଇ ଭାଇଙ୍କୁ ବଧ କରି ସେ ସାମନ୍ତ ମୁନି ଆତ୍ମସାତ କରିଛନ୍ତି ଏହିପରି କୃଷ୍ଣଙ୍କୁ ଦୋଷାରୋପ କରିଥିଲେ ତେଣୁ ସତ୍ରାଜିତ ଏଇ ଯେ ଦୋଷାରୋପ କରିଥିଲେ ସେଥିଲାଗି ସେଇ ଦୋଷରୁ ମୁକ୍ତ ହେବା ପାଇଁ ଭଗବାନ କୃଷ୍ଣ କ'ଣ କଲେ ଅତି ବିଶ୍ୱସ୍ତ କେତେଜଣ ଦ୍ୱାରକାବାସୀ ମାନଙ୍କୁ ସାଙ୍ଗରେ ନେଇ ସେଇ ସାମନ୍ତ ମୁନି ସେ ବନକୁ ଗଲେ ଯାଇକି ଦେଖିଲେ ମନ ଭିତରେ ମରି ମରି ପଡ଼ିଛନ୍ତି କିଏ ପ୍ରସନ୍ନଜୀ ଆଉ ସେଇ ଏକ ସିଂହ ଫୁଟ ପଡ଼ିଛି ସେଇ ଚିହ୍ନ ଧରିକି ସେ ଗୁମ୍ଫା ଭିତରେ ଗଲା ସେଟା ଦେଖିଲା ସିଂହ ମରି ପଡ଼ିଛି ତେଣୁ ସେଇ ଗୁମ୍ଫା ଭିତରେ ଏକ ସୁଡ଼ଙ୍ଗ ଥିଲା ସେଇ ସୁଡ଼ଙ୍ଗ ଭିତରେ ପ୍ରବେଶ କରିବା ପାଇଁ ଚାହିଁଲେ କିଏ ଭଗବାନ କୃଷ୍ଣ ତେଣୁ ତାଙ୍କ ସାଙ୍ଗରେ ଯେଉଁମାନେ ଯାଇଥିଲେ ସେମାନଙ୍କୁ କହିଲେ ତୁମେମାନେ ଏଠାରେ ଅବସ୍ଥାନ କର ମୁଁ ସୁଡ଼ଙ୍ଗ ଭିତରେ ପ୍ରବେଶ କରି ଦେଖିବି ସାମର୍ଥ୍ୟ ମନି କେଉଁଠି ଅଛି ନା ଅଛି କି ନା ତ ସେ ସୁଡ଼ଙ୍ଗ ଭିତରେ ପ୍ରବେଶ କରି ସେ ପଶିଲା କେଉଁଠି ନା ଜାମୁମାନ ରାଜତ୍ୱରେ ପଶିଲେ ରାଜ୍ୟରେ ସେ ଯାଇ ପଶିଲେ ସେଟା ବି ଯାଇ ପ୍ରବେଶ କରି ଦେଖିଲେ ଯେ ଜାମୁମାନଙ୍କର ପୁତ୍ରଙ୍କର ହାତରେ ସେ ସାମନ୍ତମାନ ତ ସେଇ ସାମନ୍ତମାନେ ଯେତେ କୃଷ୍ଣ ସେଠି ଉପସ୍ଥିତ ହେଇଛନ୍ତି ଏକ ଅପରିଚିତ ବ୍ୟକ୍ତି ତାହା ଦେଖି ସେ ଯେତେ କ୍ରନ୍ଦମ କରି ଉଠିଲେ ଅର୍ଥାତ୍ ଜାମୁମାନଙ୍କର ପୁତ୍ର ଯେତେ କ୍ରନ୍ଦମ କରି ଉଠିଲେ ସେତେବେଳେ ଦାସୀ ସେଠାରେ ଆସି ଉପସ୍ଥିତ ହେଇ ଦେଖିଲେ ଏକ ଅପରିଚିତ ବ୍ୟକ୍ତି ସେଠାରେ ଆସି ଉପସ୍ଥିତ ହେଇଛି ସାଙ୍ଗେ ସାଙ୍ଗେ ସେ ଯାଇକିରି ଖବର ଦେଲେ କାହାକୁ ଜାମୁମାନଙ୍କୁ ଜାମୁମାନ ସେଇ ଘଟଣାସ୍ଥଳରେ ଆସି ଏଇ ଅପରିଚିତ ବ୍ୟକ୍ତିଙ୍କ ସହିତ ମାନେ ଘୋର ମଲ୍ଲଯୁଦ୍ଧ ଆରମ୍ଭ କରିଦେଲେ ଏହିପରି ଯୁଦ୍ଧ ଚାଲିଲା କେତେ ଦିନ ଧରି ଅଠାଇଶ ଦିନ ଧରି ହରେ କୃଷ୍ଣ ଅଠାଇଶ ଦିନ ଧରି ଯୁଦ୍ଧ ଚାଲିଲା ତ ଯୁଦ୍ଧ ପରେ ଇଏ ଧୀରେ ଧୀରେ ଶକ୍ତି ଦୁର୍ବଳ ହୋଇପଡ଼ିଲା କାହାର ଜାମୁମାନଙ୍କ ସେ ଜାମୁମାନ ସେ ଜାଣୁଥିଲେ ଏ ଜଗତରେ କେହି ମୋତେ ପରାସ୍ତ କରିପାରିବେନି କେବଳ ମୋ ପ୍ରଭୁ ବ୍ୟତୀତ ଅର୍ଥ ଭଗବାନ ରାମଚନ୍ଦ୍ର ଏହି ବର ତାଙ୍କୁ ପ୍ରଦାନ କରିଥିଲେ ଜାମୁମାନଙ୍କୁ ସେ ସହିତ ଚିନ୍ତା କଲେ ଯିଏ ଅନ୍ୟ କୌଣସି ବ୍ୟକ୍ତି ନୁହନ୍ତି ନିଶ୍ଚିତ ମୋର ପ୍ରଭୁ ତେଣୁ ସେ ସେତେବେଳେ ଶ୍ରୀକୃଷ୍ଣ ଚରଣ ପ୍ରମଣ ଥାଏ କହିଲେ ଯେ ଆପଣଙ୍କର ପରିଚୟ ଦିଅନ୍ତୁ ସେ ତ ଭଗବାନ କୃଷ୍ଣ ସେଇ ରାମ ରୂପ ଧାରଣ କରି ତାଙ୍କୁ ଦର୍ଶନ ଦେଲେ କାହିଁକି ଜାମୁମାନଙ୍କୁ ସେତେବେଳେ ଜାମୁମାନଙ୍କୁ ଜଣା ଏଇ ତ ସେ ମୋର ପ୍ରଭୁ ତ ସାଙ୍ଗେ ସାଙ୍ଗେ ତାଙ୍କର ଅପରାଧରୁ ସ୍ଥାପନ ହେବା ପାଇଁ ସେ ସବୁ କ'ଣ କଲେ ଆଉ ସେ ସମସ୍ତ ମନୀଷ ତାଙ୍କ ନିଜ କନ୍ୟା ଜାମ୍ବବତୀକୁ କୃଷ୍ଣଙ୍କର ହାତରେ ସମର୍ପଣ କଲେ କୃଷ୍ଣ ସେଇ ସମସ୍ତ ମନୀଷ ଏଇ ଜାମ୍ବବତୀକୁ ନେଇ ଆସି ଉପସ୍ଥିତ ହେଲେ କେଉଁଟାକୁ ଦ୍ୱାରକାରେ ଦ୍ୱାରକା ଆସି ସମସ୍ତ ଘଟଣା ସେ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କଲେ ସେତେବେଳେ ସତ୍ରାଜିତ ରାଜା ଅତ୍ୟନ୍ତ ଲଜ୍ଜିତ ହେଲେ ସତ୍ୟଜିତ ରାଜା ଅତ୍ୟନ୍ତ ଲଜ୍ଜିତ ହେଲେ ସିଏ ତାଙ୍କର ନିଜ ଅପରାଧ ସ୍ଥାପନ କରିବା ପାଇଁ ସେ ସହିତ କ'ଣ କଲେ ନା ସେଇ ସାମନ୍ତ ମୁନି ସହ କୃଷ୍ଣ ସେ ସାମନ୍ତ ମୁନି ତାଙ୍କୁ ପ୍ରଦାନ କରିଦେଲେ କାହାକୁ ସତ୍ରଜିତ ରାଜାଙ୍କୁ ତେଣୁ ସେଇ ସତ୍ରଜିତ ରାଜା ସମସ୍ତ ମୁନି ସହ ନିଜ କନ୍ୟା ଏଇ ସତ୍ୟଭାମାକୁ କୃଷ୍ଣଙ୍କର ହାତରେ ଅର୍ପଣ କଲେ ତ ସେଟା କୃଷ୍ଣ କ'ଣ କଲେ ନା ସାମନ୍ତ ମୁନି ସତ୍ରଜିତ ରାଜାଙ୍କୁ ପ୍ରଦାନ କଲେ ଆଉ ସତ୍ୟଭାମାକୁ ସେ ଗ୍ରହଣ କଲେ ତେ ଏମିତି ସମୟରେ ଖବର ଆସିଲା କ'ଣ ନା ହସ୍ତିନାପୁରରେ ଏକ ଦୁର୍ଘଟଣା ଖବର ଆସିଲା କ'ଣ ଖବର ନା ଦୁର୍ଯ୍ୟୋଧନଙ୍କ ପ୍ରରୋଚନାରେ କୁନ୍ତୀଙ୍କ ସହ ପଞ୍ଚ ପାଣ୍ଡବ ଜ୍ୟୋତିଗୃହରେ ସ୍ଥାପନ ରଖାଯାଇଥିଲା ସେଇ ଜ୍ୟୋତିଗୃହ ନିଆଁ ଲାଗିଯାଇଛି ମାନେ ସେମାନେ ସମସ୍ତେ ଭସ୍ମୀଭୂତ ହୋଇ ମୃତ୍ୟୁବରଣ କରିଛନ୍ତି ଯଦିଓ ଭଗବାନ କୃଷ୍ଣ ସର୍ବଜ୍ଞ ସବୁକିଛି ଜାଣୁଥିଲେ ତଥାପି ଲୌକିକ ବ୍ୟବହାର ସେ ପ୍ରଦର୍ଶନ କରିବା ପାଇଁ ସେ ଅତ୍ୟନ୍ତ ଶୋକ ସନ୍ତପ୍ତ ହୋଇ ଭାଇ ବଳରାମଙ୍କ ସହ ଅତି ଶୀଘ୍ର ଆସି ଉପସ୍ଥିତ ହେଲେ ଯେଉଁଟାକୁ ହସ୍ତିନାପୁର ହସ୍ତିନାପୁର ଯେତେବେଳେ ଆସି ଉପସ୍ଥିତ ହେଲେ ଏମିତି ସମୟ ଦେଖାଗଲା କ'ଣ ଏଇ ଅକ୍ରୁର ଆଉ କୀର୍ତ୍ତବର୍ମ ଏଇ ଦୁଇଜଣ ଶତଧନ୍ୟଙ୍କୁ ପରାମର୍ଶ ଦେଲେ ଏଇ ସୁଯୋଗରେ ତୁମେ କ'ଣ କରିବ ନା ସତ୍ରାଜିତ ରାଜାଙ୍କ ପାଖରୁ ସେଇ ସାମନ୍ତ ମୁନି ଅପହରଣ କରି ଆମମାନଙ୍କୁ ପ୍ରଦାନ କର ଏଇ ନିର୍ଦ୍ଦେଶ ଦେଲେ କିଏ ଅକ୍ରୁର ଆଉ କୀର୍ତ୍ତବର୍ମ ଆଉ ସାଙ୍ଗେ ସାଙ୍ଗେ ସେଇ ଶତଧନ୍ୟ ସେ କ'ଣ କଲେ ନା ଅସ୍ତ୍ର ଧାରଣ ସଶସ୍ତ୍ର ମାନେ ଶସ୍ତ୍ର ଧାରଣ କରି ରାତ୍ରି ଯେତେବେଳେ ଶୋଇଥିଲେ କିଏ ସତ୍ରଜିତ ରାଜା ସେଇ ସତ୍ରଜିତ ରାଜାଙ୍କ ମୁଣ୍ଡ ଛେଦନ କରି ସେଇ ସାମନ୍ତ ମୁନି ସେ ନେଇ ଆସିଲେ ତ ଯେତେବେଳେ ସାହିତ ଅବସ୍ଥାରେ ନିଦ୍ରିତ ଅବସ୍ଥାରେ ଏଇ ପିତାଙ୍କୁ ବଧ କଲେ ସେତେବେଳେ ସତ୍ୟଭାମ କ'ଣ କଲେ ଏକ ରଥରେ ଆରୋହଣ କରି ଅତି ଶୀଘ୍ର ସେ ହସ୍ତିନାପୁରକୁ ଆସି ଉପସ୍ଥିତ ହୋଇ କୃଷ୍ଣ ବଳରାମଙ୍କୁ ଏହି ସମ୍ବାଦ ଦେଲେ ଆଉ କୃଷ୍ଣ ବରଣ ସାଙ୍ଗେ ସାଙ୍ଗେ ସେ ରଥରେ ଆରୋହଣ କରି ସେ ଆସନ୍ତି ଯେଉଁଟାକୁ ନଈ ଦ୍ୱାରକାରେ ଦ୍ୱାରକା ଅଭିମୁଖେ ଯେତେବେଳେ ଯାତ୍ରା କଲେ ସେତେବେଳେ ସେହି ସମ୍ବାଦ ପ୍ରାପ୍ତ ହୋଇ ଏଇ ଶତଧର୍ମ କ'ଣ କଲେ ସେହି ସମାନ୍ତକୁ ମାନି ଅକୃଣ ହାତ ଅର୍ପଣ କରି ସେ ପ୍ରାଣ ରକ୍ଷା କରିବା ପାଇଁ ଏକ ଅଶ୍ୱପୃଷ୍ଠ ଆରମ୍ଭ କରି ସେହି ସ୍ଥାନରୁ ସେ ପଳାୟନ କଲେ। ଆଉ କୃଷ୍ଣ ଦ୍ୱାରକୁ ଉପସ୍ଥିତ ହୋଇ ତାଙ୍କ ଅନୁସନ୍ଧାନ ପ୍ରାପ୍ତ ତା ପଛେ ପଛେ କୃଷ୍ଣ ବଳରାମ ଧାଇଁ 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 ଶେଷରେ କୃଷ୍ଣ କ'ଣ କଲେ ନା ଏହି ଶତଧର୍ମକୁ ବଧ କଲେ। ବଧ କରି ଦେଖିଲେ ତାଙ୍କ ପାଖରେ ସେହି ସମନ୍ତ ମୁନି ନାହିଁ। ସମନ୍ତ ମୁନି ଯେତେବେଳେ ନାହିଁ ସେତେବେଳେ ଦେଖାଗଲା କ'ଣ ସେତେ କୃଷ୍ଣ ସେ ଫେରି ଆସିଛନ୍ତି ଦ୍ୱାରକାକୁ। ଆଉ ବଳରାମ ରହିଗଲେ କେଉଁଠାକୁ ନା ଏଇ ଜନକ ରାଜାଙ୍କ ଗୃହରେ ସେ ରହିଗଲେ। ସେ ଯାଏ ସେ ଅଲଗା ଘଟଣା ବହୁତ ବଡ଼ ଘଟଣା। ତାପରେ ଦେଖିବା ଯେ ସାମନ୍ତ ମୁନି ଥିଲା କାହା ପାଖେ ନା ଅକ୍ରୁରଙ୍କ ପାଖେ। ଅକ୍ରୁର ଦେଖିଲେ ବର୍ତ୍ତମାନ କୃଷ୍ଣ ଦ୍ୱାରକାକୁ ଫେରୁଛନ୍ତି। ତ ଦ୍ୱାରକା ଯଦି ଫେରିବେ ସେ ମୋତେ ନିଶ୍ଚିତ ରୂପେ ମାନେ ଏକ ଅନିଷ୍ଟ କାର୍ଯ୍ୟ କରିପାରନ୍ତି, ତେଣୁ ଆତ୍ମରକ୍ଷା କରିବା ପାଇଁ ସେ ସେତେ କ'ଣ କଲେ ଦ୍ୱାରକା ଛାଡ଼ି ସେ ପଳାୟନ କଲେ। ଯାଇ କେଉଁଠି ଯାଇ ରହିଲେ ନା କାଶୀରେ ଯାଇ ରହିଲେ। ତାପରେ କୃଷ୍ଣ ଯେତେ ଫେରି ଆସିଲେ ଦେଖିଲେ ସମସ୍ତ ମୁନି ପାଇଲେ ନାହିଁ। ଏମିତି ସମୟ ଅକ୍ରୁରଙ୍କୁ ଅବର୍ତ୍ତମାନରେ ଦ୍ୱାରକାରେ ଦେଖାଦେଲା ସବୁ କ'ଣ ଅନାବୃଷ୍ଟି ଆଉ ଦେଖାଦେଲା ଅକାଳ ମୃତ୍ୟୁ। ଯେଉଁ ଅକାଳ ମୃତ୍ୟୁ କାରଣଟା ହେଉଛି କ'ଣ ଏକ ବ୍ରାହ୍ମଣଙ୍କର ମାନେ ସନ୍ତାନ ଜନ୍ମିବା ସାଥେ ସାଥେ ସ୍ମୃତିକା କ୍ରିୟାରେ ମାନେ ମୃତ୍ୟୁବରଣ କରିଥାଏ। ପ୍ରକୃତ ମୃତ୍ୟୁ ନା ମହାବିଷ୍ଣୁ ସବୁ ଅପହରଣ କରିଥାନ୍ତି, ଏଇସବୁ ଅକାଳ ମୃତ୍ୟୁ ହିସାବରେ ଗ୍ରହଣ କରାଯିବ। ଏହିପରି ଭାବରେ ବହୁତ ସବୁ ବଡ଼ ଘଟଣା ରହିଛି। ତ ଯାହା ଏହିପରି ଭାବରେ ଦ୍ୱାରକାରେ ଯେତେ ବୟୋବୃଦ୍ଧ ଲୋକମାନେ ଥିଲେ ସେମାନେ ସେତେବେଳେ ଏଇ କହୁଛନ୍ତି କ'ଣ ଉଦ୍ଦେଶ୍ୟଙ୍କୁ ପରାମର୍ଶ ଦେଉଛନ୍ତି ଯେ ଅକ୍ରୁରଙ୍କର ପିତା ସଫଲ ସଫଲକ ସଫଲକ ମହାପୁଣ୍ୟାତ୍ମା ବ୍ୟକ୍ତି ସେ ଯେଉଁଠାରେ ଉପସ୍ଥିତ ଥାନ୍ତି ସେଠାରେ କୌଣସି ଅକାଳ ମୃତ୍ୟୁ ନାହିଁ କିମ୍ବା କୌଣସି ଅନାବୃଷ୍ଟି ନାହିଁ କୌଣସି ଦୁର୍ଭିକ୍ଷ ନାହିଁ। ସମସ୍ତ ପ୍ରକାର ଅମଙ୍ଗଳ ଦୁର୍ଭିକ୍ଷ ହୋଇଯାଏ, ସମସ୍ତ ପ୍ରକାର ମଙ୍ଗଳ ହୃଦୟ। ଆଉ ସେଇ ପୁଣ୍ୟାତ୍ମା ସଫଳଙ୍କର ପୁତ୍ର ହେଉଛନ୍ତି କିଏ ଅକ୍ରୁର। ଅକ୍ରୁର ବର୍ତ୍ତମାନ ଦ୍ୱାରକାରେ ନଥିବା ଯୋଗୁଁ ବର୍ତ୍ତମାନ ଦ୍ୱାରକାରେ ଏହିପରି ଅନାବୃଷ୍ଟି ଏବଂ ଅକାଳ ମୃତ୍ୟୁ ସବୁ ଦେଖାଦେଉଛି। ତେଣୁ ଅତି ଶୀଘ୍ର ମାନେ ଅକ୍ରୁରଙ୍କୁ କାଶୀରୁ ଏଇ ଦ୍ୱାରକାକୁ ଫେରି ଅଣାଯାଉ ଏଇ ନିର୍ଦ୍ଦେଶ ଦେଲେ। କୃଷ୍ଣ ସେ ସେତେ ଚିନ୍ତା କଲେ, ସେ ସେତେ ବ୍ୟକ୍ତ କଲେ ପ୍ରକୃତପକ୍ଷେ ଇଏ ଅକ୍ରୁରଙ୍କ ଅନୁପସ୍ଥିତି ଯୋଗୁଁ ଏହିପରି ଅକାଳ ମୃତ୍ୟୁ କିମ୍ବା ଅନାବୃଷ୍ଟି ହେଉନାହିଁ। ପ୍ରକୃତପକ୍ଷେ ତାଙ୍କ ପାଖରେ ଯେ ସମନ୍ତକ ମୁନି ରହିଛି ସେ ସମନ୍ତକ ମୁନି ଦ୍ୱାରକାରେ ନଥିବା ଯୋଗୁଁ ଏଇ ଦ୍ୱାରକାରେ ଏହିପରି ଅନାବୃଷ୍ଟି ଏବଂ ଅକାଳ ମୃତ୍ୟୁ ସବୁ ଦେଖାଦେଉଛି କୃଷ୍ଣଙ୍କର ଏଇ ଅଭିମୁଖ। ତ ତତ୍ପରେ କ'ଣ ହେଲା ନା ସମସ୍ତେ ବୁଝେଇ ସୁଝେଇ ସେତେବେଳେ ନେଇ ଆସିଲା କାହାକୁ ଅକ୍ରୁରଙ୍କୁ, କେଉଁଠାରୁ ନା କାଶୀ। ଆଉ ଅକ୍ରୁର ଯେତେ କାଶୀରେ ଥିଲେ ସେତେବେଳେ ସେ ମାନେ ସେଇ ସାମନ୍ତ ସମନ୍ତ ପ୍ରତିଦିନ ଅଷ୍ଟଭାର ସୁବର୍ଣ୍ଣ ଯେ ପୋଷ କରିଥିଲା ସେଇ ସୁବର୍ଣ୍ଣ ନେଇକିରି ସେ କ'ଣ କରିଥିଲା ନା ସବୁ ଯଜ୍ଞ ଅନୁଷ୍ଠାନ କରିଥିଲା, ଯାଗ ଯଜ୍ଞ ଅନୁଷ୍ଠାନ କରି ଭୁରି ଭୋଜନ ସବୁ ଲୋକମାନଙ୍କୁ ଦେଉଥିଲେ। ଏହିପରି ସେ ନିତ୍ୟ ଯାଗ ଯଜ୍ଞରୁ ରକ୍ତ ଥିଲା। ତତ୍ପରେ ସେଇ ଅକ୍ରୁରଙ୍କୁ ଯେତେବେଳେ ଦ୍ୱାରକାରେ ଅଣାଗଲା ଦେଖାଗଲା ଦ୍ୱାରକାରେ ସାଙ୍ଗେ ସାଙ୍ଗେ ଏଇ ଅନାବୃଷ୍ଟି ଅକାଳମୃତ୍ୟୁ ସବୁ ଦୂରୀଭୂତ ହୋଇଗଲା। ସେ ତ ଭଗବାନ କୃଷ୍ଣ ଏକ ସଭାରେ ଉପସ୍ଥିତ ହୋଇ ଅକ୍ରୁରଙ୍କୁ କହୁଛନ୍ତି ଯେ ଆପଣ କୃପା କରି ମୁଁ ଭାବୁଛି ଆପଣଙ୍କ ପାଖରେ ସେ ସମନ୍ତ ମୁନି ଅଛି, କିନ୍ତୁ ଆପଣ କୃପା କରି ସମନ୍ତ ମୁନି ମୋତେ ଟିକେ ଦେଖନ୍ତୁ। ସେ ତ ଅକ୍ରୁର ତା ଲୁଚେଇ ପାରିବେ ନାହିଁ, କାରଣ ସେ ତ ଜାଣନ୍ତି କୃଷ୍ଣ ଭଗବାନ ଅନ୍ତର୍ଯ୍ୟାମୀ ସୂତ୍ର ସବୁ ଜାଣନ୍ତି, ତେଣୁ ସେ ସହିତ ତାଙ୍କର ବସ୍ତ୍ର ଦ୍ୱାରା ଆବୃତ ଥିଲା ଯେ ସମନ୍ତ ମୁନି ସେହି ବସ୍ତ୍ର ଉନ୍ମୋଚନ କରି ସମନ୍ତ ମୁନି କୃଷ୍ଣଙ୍କ ହାତରେ ଦେଲେ। କୃଷ୍ଣ ସହିତ ସମସ୍ତ ଉପସ୍ଥିତ ସଭାସଦ ଯେତେ ସବୁ ଉପସ୍ଥିତ ସେମାନଙ୍କୁ ଦେଖାଇଲେ ଏହି ସମନ୍ତ ମୁନି ଏହି ସମନ୍ତ ମୁନି ନଥିବା ଯୋଗୁଁ ଏହି ଦ୍ୱାରକାରେ ଅନାବୃଷ୍ଟି ଏବଂ ଅକାଳ ମୃତ୍ୟୁ ଦେଖାଦେଉଥିଲେ। ତ ବର୍ତ୍ତମାନ ଏଇ ସମନ୍ତ ମୁନି ପାଖା ଅକ୍ରୁରଙ୍କ ପାଖେ ଅଛି, ତ ତେଣୁ ସେ ଏଇ ସମୟ ବର୍ତ୍ତମାନ ମୋ ହାତରେ ଅର୍ପଣ କରିଛନ୍ତି। ତେଣୁ କୃଷ୍ଣ ସେତେବେଳେ ସମସ୍ତଙ୍କୁ ଦେଖାଇକିରି ପ୍ରମାଣ ଦେଇକିରି ସେଇ ସାମନ୍ତଙ୍କ ମନି ପୁଣି ଅକ୍ରଙ୍କୁ ପ୍ରଦାନ କରିଛନ୍ତି ଆଉ କହୁଛନ୍ତି ଏ ସାମନ୍ତଙ୍କ ମନକୁ ଏକମାତ୍ର ପ୍ରାପ୍ତ ହେଉଛନ୍ତି କିଏ ନା ସତ୍ରାଜିତ ରାଜାଙ୍କର ଦୌହିତ୍ର ତାମାନେ ତାଙ୍କର ନାତି ହଁ ତ ନାତି ହେଲା ପୁତ୍ରର ପୁତ୍ର କିମ୍ବା କନ୍ୟାର ପୁତ୍ର ବା ତାଙ୍କର କୌଣସି ପୁତ୍ର ନଥିଲେ ସତ୍ରଜିତ ରାଜା ତାଙ୍କର ଏକମାତ୍ର ଗୋଟିଏ କନ୍ୟା ଥିଲା ସେ କନ୍ୟା ହେଉଛି ସତ୍ୟଭାମା ତେଣୁ ସତ୍ୟଭାମାଙ୍କର ଗର୍ଭରେ ଯେତେବେଳେ କୌଣସି ସନ୍ତାନ ଆସିବେ ସେହି ସନ୍ତାନ ଏଇ ସାମନ୍ତମଣି ପ୍ରାପ୍ତ ହୋଇଥାଏ ସେ ସନ୍ତାନ ନ ଆସିବା ପର୍ଯ୍ୟନ୍ତ ଏହି ସାମନ୍ତମଣି ଆପଣ ପାଖରେ ରହିଲା ଏହିପରି ଭାବରେ ସବୁ ପ୍ରମାଣ ଦେଇ କୃଷ୍ଣ ସେଇ ସାମନ୍ତମଣି ଅକୃଣ ହାତ ଅର୍ପଣ କରିଲେ ଏହିପରି ଭାବ ଆମେ ଦେଖିବା ଯେ ଏଇ ଅକ୍ରୁର ସେ ଭଗବାନଙ୍କର ଏକ ଶୁଦ୍ଧ ଭକ୍ତ ତ ସେଇ ଶୁଦ୍ଧ ଭକ୍ତ ସର୍ବଦା କୃଷ୍ଣ ଚିନ୍ତନରେ ନିମଗ୍ନ ଥାନ୍ତି ସେ ଯେତେବେଳେ ବ୍ରଜକୁ ଆସିଥିଲେ ସେତେ କୃଷ୍ଣ ଚିନ୍ତନରେ ଏମିତି ନିମଗ୍ନ ଥିଲେ ସେ ସେତେବେଳେ ଇଚ୍ଛା କରିଥିଲେ ମୁଁ ଯେତେବେଳେ ବ୍ରଜରେ ଯାଇ ଉପସ୍ଥିତ ହେବି କୃଷ୍ଣ ବଳରଙ୍କୁ ଯେତେ ଦର୍ଶନ କରି ସାଙ୍ଗେ ସାଙ୍ଗେ ରଥରୁ ଅବତରଣ କରି ତାଙ୍କ ଚରଣ ପତିତ ହେବି ସେଥିରେ ଭଗବାନ କୃଷ୍ଣ କ'ଣ କରିବେ ତାଙ୍କ ପରକମଳ ମୋର ହସ୍ତରେ ମୋର ମସ୍ତରେ ଯେତେ ସ୍ଥାପନ କରିବେ ସେଥିରେ ମୋର ଜୀବନ ସାର୍ଥକ ହେଇଯିବ ମୋର ଜନ୍ମ ସେଥିରେ ସାର୍ଥକ ହେଇଯିବ ତ ଭଗବାନ କୃଷ୍ଣ ଅନ୍ତର୍ଜାମ ସୂତ୍ର ତାହା ଜାଣିପାରି ଯେତେବେଳେ ଅକୁର କୃଷ୍ଣଙ୍କ ଚରଣ ପ୍ରମତ ପ୍ରଣାମ ଜଣାଉଛନ୍ତି ଏମିତି ସେମାନେ କୃଷ୍ଣ କ'ଣ କଲେ ତାଙ୍କ ମନମାଂସ ପୂର୍ଣ୍ଣ କରିବା ପାଇଁ ସେଇ ପରକମଳ ତାଙ୍କର ଶିରୋଦେଶରେ ସ୍ଥାପନ କରିଥିଲେ ଏହିପରି ଭାବରେ ଅକୁରଙ୍କ ମଙ୍ଗଳାସନା ସେ ପୂର୍ଣ୍ଣ କରିଥିଲେ ଜୟ ଗ୍ରନ୍ଥରାଜ ଜୟ ଶ୍ରୀ ପ୍ରଭୁପାଦ ଜୟ ଶ୍ରୀ ଗୁରୁଦେବ କି ଜୟ ଶ୍ରୀ ଭକ୍ତବିନ୍ଦ କି ଜୟ ଗୌରବାନନ୍ଦ
ଜୟ ଶ୍ରୀ ରାଜପୁରୁଷଦାସ
ଭାବାର୍ଥ ଅନୁଯାୟୀ ଯେଉଁ କଥା ରହିଛି ସେ କଥା ଭିତରେ ମୁଁ ପୁଷ୍ପାରେ ଚୈତ୍ର ମହାପ୍ରଭୁ କଥା
ଆମକୁ ଅଧଘଣ୍ଟା 40 ମିନିଟ୍ ପାଇଁ ଇଏ ଆମର ଆଦିପୁରୁଷ ପ୍ରଭୁ ତାଙ୍କର କଥା ଶୁଣେଇଲେ ଆମେ ବହୁତ ଉତ୍ତର ହେଲୁ ଆଜି।